ଆଜି ଆମର ଗୋବର୍ଦ୍ଧନ ଧାରଣ ଲୀଳାର ସପ୍ତମ ଦିବସ। ଷଷ୍ଠ ଦିବସରେ ଯେଉଁଠି କଥାକୁ ଆମେ ବିଶ୍ରାମ ଦେଇଥିଲେ ସେଠି କଥା ଆରମ୍ଭ କରିବା। ଗତକାଲି କଥା କହିଥିଲେ କେମିତି ଭଗବାନ ଇନ୍ଦ୍ର ତାଙ୍କର କୃଷ୍ଣଙ୍କ ଉପରେ ବହୁତ କ୍ରୋଧ ପ୍ରକାଶ କରି ବହୁତ କଥା କହିଛନ୍ତି, ବାଚାଳ ବାଳି ସଂ ଇତ୍ୟାଦି। ତେଣୁ ଭୀଷଣ ବୃଷ୍ଟି କଲେ ସମ୍ବର୍ତ୍ତକ ମେଘ ଦ୍ୱାରା। ତେଣୁ ଗୋପାଳବାସୀମାନେ ଭଗବାନ ପ୍ରାର୍ଥନା କଲେ, କୃଷ୍ଣ କୃଷ୍ଣ ଆମ ରକ୍ଷା କର। ତେଣୁ ଭଗବାନ ସବୁ ଜାଣନ୍ତି, ତେଣୁ ଭଗବାନ କ'ଣ କଲେ, ଗୋଟେ ଛୋଟ ପିଲା ଯେମିତି ଛତୁକୁ ତୋଳି ଦିଏ ସେହିଭଳି ଭାବରେ ଭଗବାନ ଏ ଗୋବର୍ଦ୍ଧନ ପର୍ବତକୁ ଟେକିଲେ। ଆମେ ଏଇ କଥାକୁ କୁହାଯାଇଥିଲା, ଏଇ ଶ୍ଳୋକଟି କୁହାଯାଇଥିଲା ଯେ ଇତ୍ୟୁକ୍ତେ କେନ ହସ୍ତେନ କୃତ୍ୱା ଗୋବର୍ଦ୍ଧନାଚଳମ ଦଧାର ଲୀଳା ବିଷ୍ଣୁ ଛତ୍ରାକ ବିବାଳକ। ଭଗବାନ ସେହିଭଳି ଭାବରେ ଗୋବର୍ଦ୍ଧନକୁ ଧାରଣ କଲେ। ତେଣୁ ଭଗବାନ ଧାରଣ କରି କ'ଣ କହୁଛନ୍ତି ବର୍ତ୍ତମାନ, ଅଥ ଭଗବାନ ଗୋପାନ ହେ ଅମ୍ବ ତାତ ପ୍ରଯୁକ ସହ ଯଥୋପଜ ସଂବିଶତ ଗିରିଗର୍ଦ୍ଧନ ସବୋଧନ। ଅଥ ଆହ ଭଗବାନ ବର୍ତ୍ତମାନ କହିଲେ, ଗିରିଗୋବର୍ଦ୍ଧନ ଟେକିଦେଲେ, ଆମେ ଯଦି ଛତାକୁ ଖୋଲି ଦେଉଛେ ଭଗବାନ ସେହିଭଳି ଭାବରେ ଗିରିଗୋବର୍ଦ୍ଧନ ଛତା ରୂପରେ ଟେକିଦେଲେ ଖୋଲିଦେଲେ ଛତା ତାଙ୍କର ଛତା ସେ ଛତା ଖୋଲିଦେଲେ କହି ଭଗବାନ ସେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଭଗବାନ। ଭଗବାନ ଅର୍ଥ ବୁଝିବାକୁ ପଡ଼ିବ, ଭଗବାନ କାହିଁକି କୁହାଯାଉଛି। ଭଗବତ ଗୀତାରେ ଯେତେବେଳେ ଭଗବାନ କହୁଛନ୍ତି, ବ୍ୟାସଦେବ ଚାହିଁଥିଲେ ଲେଖିଛନ୍ତି କୃଷ୍ଣ ଉବାଚ, ସେ କହିଲେ ଭଗବାନ ଉବାଚ କାହିଁକି, ନା କୃଷ୍ଣ ଉବାଚ କହିଲେ ଲୋକମାନେ ଭଗବାନ କୃଷ୍ଣ କହିଲେ ବୋଲି। କିନ୍ତୁ ଯଦିଓ କୃଷ୍ଣ କହୁଛନ୍ତି ସେ କହିଲେନି କୃଷ୍ଣ ଉବାଚ, ସେ କହିଲେ ଭଗବାନ ଉବାଚ। ଭଗବାନ କହିଲେ ସବୁ ଐଶ୍ୱର୍ଯ୍ୟ ରହିଛି ତାଙ୍କ ପାଖରେ, ଭଗବାନ ଅର୍ଥକୁ ବୁଝିବାକୁ ପଡ଼ିବ, ତାପରେ ଯାଇ ଭଗବାନ କଥା କହିହେବ ବା ବୁଝିହେବ। ତେଣୁ ସେ ଭଗବାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ଏ ଭଗବାନ ଆମର ବର୍ଷା ହେଲେ ଆମେ ଛତାଟି ଖୋଲିପାରୁଛେ, କିନ୍ତୁ ଭଗବାନ ଗୋକୁଳବାସୀକୁ ରକ୍ଷା କରିବା ପାଇଁ ଗୋବର୍ଦ୍ଧନକୁ ଖୋଲିଦେଲେ, ଟେକିଦେଲେ ଗୋବର୍ଦ୍ଧନକୁ, ଗୋଟିଏ କାଳିଆ ମୁଠିରେ ଧାରଣ କଲେ, କାଳିଆ ମୁଠିରେ ନଖ ଉପରେ ଧାରଣ କଲେ ବୋଲି କୁହାଯାଏ। ତେଣୁ କହି କହୁଛନ୍ତି, ଆହ ଭଗବାନ କହୁଛନ୍ତି ଏଇଭଳିଆ, ଗୋପାନ ଏ ଗୋପମାନେ ଡାକୁଛନ୍ତି ଭଗବାନ, ଗୋପମାନେ ହେ ଆମ୍ବ ଏ ମା ତାତ ଏ ପିତା ଶ୍ରୀ ବ୍ରଜବକଶ ଯେତେ ବ୍ରଜବାସୀ ଅଛନ୍ତି ସବୁ ଅଛ, ଯଥୋପଦୋଷମ ବିଶତ ତୁମର ସବୁ ଯାହା ସବୁ ରହିଛି, ତୁମର ସାମଗ୍ରୀ ସବୁ ରହିଛି, କିଏ ଫୁଲ ଗୁଞ୍ଚନ୍ତି ଫୁଲ ସହିତ ଯାଇକି ବିଶ୍ରାମରେ ସେଠି ରହିବେ, ବର୍ଷା ହେଉଛି ହେଲେ କେଉଁଠି ଫୁଲ ଗୁଞ୍ଚିଲେ, ଯିଏ ଯାହାର ଯାହା ସାମଗ୍ରୀ ସବୁ ରହିଛି ସବୁ ସହିତ ଧନ ଧାନ ଗୋଧନ ଇତ୍ୟାଦି ସବୁ ସହିତ ଆସ, ବିଶତ ପ୍ରବେଶ କରେ, ଏଇଠି ମୁଁ ଛତା ଖୋଲି ଦେଇଛି, ଛତା ଭିତରକୁ ସବୁ ଆସ, ଗିରିଗର୍ତ୍ତନ ସ୍ୱଗୋଧନା ଗୋଧନ ସହିତ ଆସ, ଗାଈମାନଙ୍କୁ ଛାଡ଼ି ଦେଇକି ଆସ ନାହିଁ, ଗାଈମାନଙ୍କୁ ସବୁ ଆଣିକି ଆସ। ନା ଏଠି କ'ଣ ଏତେ ଜାଗା ଅଛି ତା ଭିତରେ, ନନୁ କ୍ରୋଶତୟ ମାତ୍ର ସେ ଗୋବର୍ଦ୍ଧନ ସେ ତଳେ ସର୍ବା ପ୍ରଦସ୍ଥା କଥନ ଶ୍ୟାନ୍ତ। ଯଦି ସେମାନେ କହିବେ କୃଷ୍ଣ ତୁମେ କହୁଛ ଆମେ ସମସ୍ତେ ଯିବୁ ଯେ, କେମିତି ଯିବୁ, ସମସ୍ତେ ଗଲେ ଜାଗା ହେବ ସେଠି, ଏ ତୁମର ଏ ଗୋବର୍ଦ୍ଧନ ହେଉଛି ତିନି କୋଷ, କ୍ରୋଶତୟ ଗୋବର୍ଦ୍ଧନ, ତା ତଳେ କେମିତି ସମସ୍ତେ ବ୍ରଜ, ବ୍ରଜ ହେଉଛି ଷୋଳ କୋଷ, ଷୋଳ କୋଷ ହେଉଛି ଚାରି ଯୋଜନ ବୋଲି କୁହାଯାଏ, ଚାରି ଯୋଜନ କହିଲେ ଷୋଳ କୋଷ, ତିନି କୋଷ ଗୋବର୍ଦ୍ଧନ ତେଣୁ ଷୋଳ କୋଷ କେମିତି ଜାଗା ହେବ, ଷୋଳ କୋଷ ଗୋବର୍ଦ୍ଧନ, ଷୋଳ କୋଷ ପ୍ରଜାବାସୀମାନେ ଷୋଳ କୋଷରେ ରହୁଥିଲେ, ସେମାନେ ତାଙ୍କର ଗୋଧନ ଇତ୍ୟାଦି ସବୁ ରହିକି ରହୁଥିଲେ, କେମିତି ଜାଗା ହେବ। ତେଣୁ ଏଠି ଜଣେ ଯଦି ପ୍ରଶ୍ନ ପଚାରିବ, ଆମର ଆଚାର୍ଯ୍ୟ ଟିକା କୁହନ୍ତି, ଭଗବତ ପାଣି ସ୍ପର୍ଶାନନ୍ଦା ଦେବ ଲବ୍ଧ ଅଚିନ୍ତ୍ୟ ଓଜସା ଶ୍ରୀ ଗୋବର୍ଦ୍ଧନେନ କୁପିତ କୁପିତେ ଇନ୍ଦ୍ର ପ୍ରକ୍ଷିପ୍ତ କୁଳିଶ ଶତ ଘାତମପି ସ୍ୱପୃଷ୍ଠେ କୁସୁମ ହାର ପ୍ରହାର ନିବାନୁଭବତା ତଥା ସମ୍ୟକ ବର୍ଜତ। ଯେ ଭଗବାନ ଯେତେବେଳେ ଗୋବର୍ଦ୍ଧନକୁ ଧାରଣ କରୁଛନ୍ତି, ସେ ସମୟରେ ଖାଲି ଗୋବର୍ଦ୍ଧନ ବର୍ଷା ପ୍ରାପ୍ତ ହେଉଛି ତାହା ନୁହଁ, ଇନ୍ଦ୍ର ଆସି ପହଞ୍ଚି ଗଲାଣି, ତାଙ୍କ ବଜ୍ରକୁ ଆଘାତ କରୁଛନ୍ତି, ବଜ୍ରାଘାତ କରୁଛନ୍ତି, ଇନ୍ଦ୍ର ବଜ୍ରାଘାତ କରୁଛନ୍ତି, କିନ୍ତୁ ଭଗବତ ପାଣି ସ୍ପର୍ଶାନନ୍ଦ ଭଗବାନଙ୍କ ହାତର ପାଦପଦ୍ମ ମୁଖ କ'ଣ ହସ୍ତପଦ୍ମ ପାଣିପଦ୍ମର ସ୍ପର୍ଶ ସେ ପାଇଗଲେ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦରେ ଲବ୍ଧ ଅଚିନ୍ତ୍ୟ ଓଜସା ତାଙ୍କର ବହୁତ ଶକ୍ତି ଆସିଗଲା, ଗୋବର୍ଦ୍ଧନଙ୍କର ମଧ୍ୟ ବହୁତ ଶକ୍ତି ଆସିଗଲା। ଭଗବାନ ମଧ୍ୟ ଯଦି ଚାହିଁବେ ଆପଣମାନଙ୍କୁ ଶକ୍ତି ବଢ଼େଇଦେବେ, 100 ଗୁଣ ବଢ଼େଇଦେବେ, 1000 ଗୁଣ ବଢ଼େଇଦେବେ, 1,00,000 ଗୁଣ ବଢ଼େଇଦେବେ, 1,00,000,000 ଗୁଣ ବଢ଼େଇଦେବେ। ଭଗବାନଙ୍କ ଇଚ୍ଛାରେ ସବୁ ହେବ। ଭଗବାନଙ୍କ ପାଦ କ'ଣ ହସ୍ତପଦ୍ମ ସ୍ପର୍ଶ ପାଇକିରି ତାଙ୍କର ଯେ ଖାଲି ଆନନ୍ଦ ହେଉଛି ତା ନୁହଁ, ତାଙ୍କ ଓଜ ତାଙ୍କର ଶକ୍ତି ବଢ଼ିଯାଉଛି। ଶ୍ରୀ ଗୋବର୍ଦ୍ଧନହୀନ ଗୋବର୍ଦ୍ଧନ ଆଜି ଶ୍ରୀଯୁକ୍ତ ହୋଇଯାଇଛନ୍ତି, ଭଗବାନଙ୍କ ହସ୍ତପଦ୍ମ ରହିଛନ୍ତି, ଶ୍ରୀଯୁକ୍ତ ହୋଇଯାଇଛନ୍ତି ସେ ଗୋବର୍ଦ୍ଧନ। କୁପିତେ ଇନ୍ଦ୍ରଙ୍କର କୋପ ଯାଇ ନାହିଁ, ଇନ୍ଦ୍ର କୋପ ବଢ଼ି ବଢ଼ିକା ଯାଉଛି, ହତ୍ୟା କରିବେ ସମସ୍ତଙ୍କୁ। ତେଣୁ 2,000,000 ଶତଘାତ ଅପି 100,000 ବଜ୍ରଘାତ କରୁଛନ୍ତି, ଏଟା ନଷ୍ଟ କରିଦେବେ। ଯେମିତି ଆମେ ପାହାଡ଼ ଫଟାଉଛନ୍ତି କେମିତି ଡାଇନାମାଇଟ୍ ଦେଉଛନ୍ତି, ସବୁ ଦେଇକି ଫଟେଇ ଦେଉଛନ୍ତି, ସେହିଭଳି ଭାବରେ ବଜ୍ର ଦ୍ୱାରା ଏ ଟୁକୁଟୁକା ହୋଇଯିବା ଟୁକୁଡ଼ା ହୋଇଯିବା କଥା। ଇଏ 100,000 ଖାଲି ଗୋଟିଏ ଥର ବଜ୍ର ପକାଉନାହାନ୍ତି, ଶତଘାତ ଅପି ଗୋଟିଏ ଦ୍ୱାରା କିଛି ହେଲାଣି, ପୁଣି ଥରେ ପକାଇ କିଛି ହେଲାଣି, ପୁଣି ଥରେ ପକାଉଛନ୍ତି, ଚାଲିଛି ତାଙ୍କର। ଏଇଭଳି ଭାବରେ ଇନ୍ଦ୍ରଙ୍କର କୋପ ବଢ଼ି ବଢ଼ିକା ଯାଉଛି, ହଁ କିଛି ହେଉନି, ଆଉ ତାଙ୍କର କୋପ ବଢ଼ି ବଢ଼ିକା ଯାଉଛି। କିନ୍ତୁ ସ୍ୱପୃଷ୍ଠେ ଗୋବର୍ଦ୍ଧନକୁ କିଭଳି ଲାଗୁଛି ନା, ସ୍ୱପୃଷ୍ଠେ କୁସୁମହାର ପ୍ରହାର ହେବ ଅନୁଭବତ। କୁସୁମ ପକାଇଲେ ଯେଉଁଭଳି ଭାବେ ଲାଗେ, ଆମେ ସେ ଭାଗବତରେ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଭୀଷ୍ମଙ୍କର ସ୍ତୁତିରେ ଗୋଟିଏ ଶ୍ଳୋକ ଅଛନ୍ତି, ଯୁଧି ତୁରଗରୁଦ ବିଧୁମର ବୃଷ କଚବୃଦ ଶ୍ରମବାରି ଅଳଙ୍କୃତାସେ ମମ ନିଶିତ ସରି ବିବିଧ୍ୟମାନ ତ୍ୱଚି ବିଳଚସ୍କବସ୍ତେସ୍ତୁ କୃଷ୍ଣ ଆତ୍ମା। ଭଗବାନ ଯେତେବେଳେ ଉପସ୍ଥିତ ରହିଛନ୍ତି, ଭୀଷ୍ମଦେବ ସରସଜ୍ୟାରେ ଶୟନ କରିଛନ୍ତି, 30-40 ଦିନ ହୋଇଗଲାଣି। ତେଣୁ ଭଗବାନ ଆସି ପହଞ୍ଚିଗଲେ, ଯୁଧିଷ୍ଠ ମହାରାଜ ପାଣ୍ଡବମାନଙ୍କ ସହିତ ମୁନି ଋଷିମାନଙ୍କ ସହିତ ଆସି ପହଞ୍ଚିଗଲେ। ତେଣୁ ଭୀଷ୍ମଦେବ ସେ ସରସଜ୍ୟାରେ ରହିକି ସମସ୍ତଙ୍କୁ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ କଲେ। ତେଣୁ ସେଇଠି ସେ ଏକଥା କହୁଛନ୍ତି, ଭଗବାନ ସ୍ତୁତି କରୁଛନ୍ତି, ତା ଦେହରେ ଗୋଟେ ସ୍ତୁତି ରହିଛି। ସେ ଭଗବାନ ଯଦି ସେଇଠି ଅଛନ୍ତି, ସେ ଭଗବାନଙ୍କୁ ସେ ରୂପକୁ ଦେଖୁନାହାନ୍ତି, ଯୁଦ୍ଧରେ ଯେଉଁ ଭଗବାନ ରୂପ ଦେଖୁଥିଲେ ସେହି ରୂପକୁ ଚିନ୍ତା କରୁଛନ୍ତି। ଯୁଧି ତୁରଗରୁଜ ବିଧୁମ୍ର ବିଶ୍ୱ, ଯେତେବେଳେ ମହାଭାରତ ଯୁଦ୍ଧ ଚାଲିଥିଲା, ଘୋଡ଼ା ଦୌଡ଼ା ଘୋଡ଼ା ରଥରେ ସବୁ ଅଛି, ଘୋଡ଼ା ଯେତେବେଳେ ଦୌଡ଼ୁଥିଲେ ଘୋଡ଼ାରୁ ସବୁ ଧୂଳି ସବୁ ବାହାରୁଥିଲା, ତେଣୁ ଭଗବାନ ମୁଖପଦ୍ମ ସେ ଧୂଳି ଦ୍ୱାରା ଆବୃତ ହୋଇଯାଉଥିଲା, ଯଦି ତୁରଗୃତ ବିଧୁମ୍ର ଧୂମ୍ର ହୋଇଯାଉଥିଲା। ଏବଂ ଅର୍ଜୁନକୁ ରକ୍ଷା କରିବା ପାଇଁ ଭଗବାନ ବହୁତ ପ୍ରକାର ଚେଷ୍ଟା କରିଥିଲେ, ତେଣୁ ଭୀଷ୍ମଦେବ କ'ଣ କଲେ ନା, ଭଗବାନ ମଧ୍ୟ ସ୍ୱରାଘାତ କରିଥିଲେ, ତ୍ୱଚି ବିଳଚସ୍ କବଚସ୍ତ କୃଷ୍ଣ ଆତ୍ମା। ଭଗବାନଙ୍କର ବକ୍ଷ ଦେଶରେ ଥିବା କବଚ ସେ କ'ଣ ସ୍ୱରାଘାତରେ ସେ ମଧ୍ୟ ବିଭିନ୍ନ ହୋଇଯାଉଥିଲା। ଏବଂ ତ୍ୱଚି ବିଳଚସ୍ କବଚସ୍ କୃଷ୍ଣ ଆତ୍ମା ମମ ନିଶ୍ଚିତ ସାରି ବିଭିନ୍ନ ଭଗବାନ ଭୀଷ୍ମଦେବ ଯେଉଁ ସ୍ୱର ରଖିଥିଲେ, ମାନେ ସେଇଦିନ ହତ୍ୟା କରିଥାନ୍ତି, ପାଣ୍ଡବ 5 ଜଣ ହତ୍ୟା କରିଥାନ୍ତେ, ତେଣୁ ସ୍ପେଶାଲ ସ୍ୱର ସେ ରଖିଥିଲେ। ତେଣୁ ଏ ସ୍ୱରରେ ବିଭିନ୍ନମାନ ଭଗବାନଙ୍କର ଯେ କବଚ ତୁଟି ଯାଉଥିଲା ତାହା ନୁହଁ, ତାଙ୍କର ଶରୀର ମଧ୍ୟ ବିଧ ହେଇକିରି ସବୁ ରକ୍ତ ବାହାରୁଥିଲା, କ୍ଷତଜ ପରିପୂତ ଆଦତାହୀନ ବୋଲି କୁହାଯାଇଛି। ରକ୍ତ ଭଗବାନଙ୍କ ଶରୀର କେଉଁଠୁ ରକ୍ତ ଆସିଲା, ଭଗବାନ ରୋଲ୍ କରୁଛନ୍ତି ନା, ଯେଉଁମାନେ ନାଟକ କରୁଛନ୍ତି, ଯେତେବେଳେ ଜଣେ ସ୍ୱର ମାରିଦେଉଛି ଖଣ୍ଡା ମାରିଦେଉଛି, ତା ଦେହରୁ ରକ୍ତ ଧାରଧାରେ ବହିଯାଉଛି, ରକ୍ତ କେଉଁଠୁ ଆସିଲା, ସେ ରକ୍ତ ନୁହଁ, ସେ ଗୋଟେ ଅଭିନୟ, ଭଗବାନ ସେଇଭଳି ଭାବରେ ଅଭିନୟ କରୁଛନ୍ତି। କିନ୍ତୁ ପ୍ରଭୁପାଦ ମହାରାଜ ଶ୍ରୀଙ୍କ ଭାଷାରେ କହୁଛନ୍ତି ଯେ ଆମେ ଯେମିତି ଭଗବାନଙ୍କୁ ପୂଜା କରୁଛେ, କୁସୁମ ପକାଉଛେ ଭଗବାନଙ୍କ ଉପରେ, ଫୁଲ ପକାଉଛେ, ଭଗବାନ ଯେଉଁ ଭୀଷ୍ମଦେବ ଯେଉଁ ସ୍ୱରାଘାତ କରୁଛନ୍ତି, ଭଗବାନ ସେଇଭଳି ଲାଗୁଛି, ଭଗବାନଙ୍କୁ ଲାଗୁଛି ମୋତେ ପୁଷ୍ପରେ ସେ ସମ୍ମାନ କରୁଛନ୍ତି ବା ପୂଜା କରୁଛନ୍ତି। ତେଣୁ ଆଜି ଭଗବାନ କଥା କ'ଣ କହିବା, ଭଗବାନ କୃପାରୁ ଓଜସା ତାଙ୍କର ଏଭଳି ତେଜ ହୋଇଯାଇଛି ଗୋବର୍ଦ୍ଧନଙ୍କର। ଇଏ କରୁଛନ୍ତି କ'ଣ, ବଜ୍ରାଘାତ କରୁଛନ୍ତି, 100,000 ବଜ୍ରାଘାତ କରୁଛନ୍ତି, କିନ୍ତୁ ତାଙ୍କୁ ଲାଗୁଛି କୁସୁମହାର ପ୍ରହାର ମିବ ଅନୁଭୂତା, କୁସୁମ ପ୍ରହାର ତାଙ୍କୁ ଲାଗୁଛି। ଆମର ପିଲାଦିନେ ପଢ଼ୁଥିଲୁ ସ୍କୁଲରେ, ଯେ ଭଗବାନ କୃଷ୍ଣ ଚାଣୁର ସମାରୋହ ଯେଉଁ ହେଉଥିଲା, ସେତେବେଳେ ଆମେ ଭକ୍ତ ନଥିଲୁ, କିନ୍ତୁ ତାହେଲେ ପଢ଼ୁଥିଲୁ, ବର୍ତ୍ତମାନ ସେଇଟା ବୁଝିପାରୁଛୁ ତାର କଥା। କୃଷ୍ଣ ଯେତେବେଳେ ମୁଷ୍ଟିକା ଆଘାତ କରୁଥିଲେ, ମୁଷ୍ଟିକା ମଧ୍ୟ ସେଠି ମୁଷ୍ଟିକା ଆଘାତ କରୁଥିଲେ ବଳରାମଙ୍କୁ,
ତାକୁ ଲାଗୁଥିଲା ଯେମିତି କୁସୁମ ପ୍ରହାର ହେଉଛି, ଭଗବାନଙ୍କୁ ଏଇଭଳି ଲାଗୁଥିଲା, ଆଜି ଗୋବର୍ଦ୍ଧନକୁ ସେଇଭଳି ଲାଗୁଛି। ଏବଂ ତଥା ସମ୍ୟକ ବର୍ଦ୍ଧତ, ଖାଲି ଯେ କୁସୁମ କୁସୁମରେ ଆମେ ସେ ପୂଜିତ ହେଲା ଭଳିଆ ତାଙ୍କୁ ଲାଗୁଛି ସେତିକି ନୁହଁ, ସେ ବର୍ଦ୍ଧିତ ହୋଇଯାଇଛନ୍ତି। ଗୋବର୍ଦ୍ଧନ ଯେଉଁ ତିନି କୋଶର ଗୋବର୍ଦ୍ଧନ ରହିଛନ୍ତି, ସେ ବର୍ତ୍ତମାନ ବର୍ଦ୍ଧିତ ହୋଇଯାଇଛନ୍ତି। ସମ୍ୟକ ବର୍ଦ୍ଧତ ଯଥା ଯୋଜନ ଚତୁଷ୍ଟୟ ପ୍ରମାଣ ବ୍ରଜନଗରସ୍ଥା ସର୍ବେ ଏବ, ଯୋଜନ ଚତୁଷ୍ଟୟ କହିଲେ 32 ମାଇଲ ବା 16 କ୍ରୋଶ, ଯୋଜନ 16 କ୍ରୋଶର ବୃନ୍ଦାବନ ଯେଉଁ ରହିଛି ତା ଭିତରେ ଥିବା ବ୍ରଜରେ ଥିବା ଯେତେ ଜୀବମାନେ ଅଛନ୍ତି, ପଶୁପକ୍ଷୀ ଇତ୍ୟାଦି ଯେତେ ସବୁ ରହିଛନ୍ତି, ଏବଂ ସୋ ତଳେ ଯଥା ଅକାଶମେବ ନିବାସାୟ ମାସରେ, ସେଇ ଗୋବର୍ଦ୍ଧନ ତଳେ ସମସ୍ତେ ରହିପାରିବେ। ହରିବଂଶରେ କୁହାଯାଇଛି, ଏଇଟା ଗୋଟେ କଥା, କିନ୍ତୁ ସେଠି କୁହାଯାଇଛି ଇଏ 16 କୋଶ ଯୋଜନ କ'ଣ, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ରହିଯିବ ତା ଭିତରେ, ଭଗବାନଙ୍କର ଅଚିନ୍ତ ଶକ୍ତି ରହିଛି। ଏଣୁ ଏଇଠି ମଧ୍ୟ ହରିବଂଶରେ ମଧ୍ୟ କୁହାଯାଇଛି ଯେ ତନ୍ ନିତମ ଆରୁଢ଼ାନ ବର୍ଷତୁ ମେଘାନା ଲକ୍ଷ, ଭଗବାନ ଯେତେବେଳେ ଏ ଯେଉଁ ବିରାଟ ପର୍ବତ ରହିଛି ଗୋବର୍ଦ୍ଧନ, ବର୍ତ୍ତମାନ କମିଗଲାଣି ତାର, କାହିଁକିନା ସେ ଗୋଟେ ରହିଥିଲା ଗୋଟେ କଥା ହେଇଛି, ଘଟଣା ହେଇଛି, ଆପଣମାନେ ଜାଣିଛନ୍ତି ଏଇଟା ଗୋବର୍ଦ୍ଧନର ହିଷ୍ଟ୍ରି। ହଁ, ଶୀର୍ଷ କମି କମି ଯାଉଛି, ଇଏ ଯେଉଁ ପୁନଃ ଋଷି ଥିଲେ କାଶୀରେ ବସିଥିଲେ, କାଶୀରେ ଭଗବାନଙ୍କ ଆରାଧନା କରୁଥିଲେ, ପୁରୁହରୁ ସେ ଯାଇଥିଲେ ଯେଉଁ ରହିଛନ୍ତି ସେ ଯେଉଁ ସ୍ଥାନ, ଯେଉଁ ସ୍ଥାନରେ ଗୋବର୍ଦ୍ଧନ ପ୍ରଥମେ ଥିଲେ ସେ ସ୍ଥାନକୁ ଯାଇଥିଲେ, ରମଣ କେଉଁ ଦ୍ୱୀପ ସେଇଟା, ହଁ ସେ ଦ୍ୱୀପକୁ ଯାଇଥିଲେ, ସେ ଦ୍ୱୀପକୁ ଯାଇକରି ଯେଉଁ ରହିଛନ୍ତି ଗୋବର୍ଦ୍ଧନର ପିତା, ପିତାଙ୍କୁ ସେ ପ୍ରାର୍ଥନା କଲେ ତୁମ ପୁତ୍ରକୁ ମୋତେ ଦିଅ, ପୁତ୍ରକୁ ପ୍ରଦାନ କର, ମୁଁ ସେଇଟାକୁ ସେ ନେଇ ମୁଁ ନେଇକରି କେଉଁଠି କାଶୀରେ ରଖି ତାଙ୍କ ଉପରେ ବସି ମୁଁ ଭଗବାନଙ୍କ ଧ୍ୟାନ କରିବି, ଏସବୁ କଥା ତାଙ୍କୁ କହିଥିଲେ। ତେଣୁ ତାଙ୍କ ପିତା ବାଧ୍ୟ ହୋଇକରି ତାଙ୍କୁ ପଠାଇଲେ, ପୁତ୍ରକୁ ପଠାଇଲେ, ପୁଅ କିନ୍ତୁ ଚାହୁଁନାହାନ୍ତି, କାରଣ ସେ ଚାହୁଁଛନ୍ତି ବୃନ୍ଦାବନ ରହିବା ପାଇଁ, କିନ୍ତୁ ଇଏ ଯେତେବେଳେ କହିଲେ ତେଣୁ ସେ ବାଧ୍ୟ ହୋଇକି ଗଲେ, କିନ୍ତୁ ସେ ଗୋଟେ କଣ୍ଡିସନ୍ କରିଥିଲେ, କ'ଣ ସେ କଣ୍ଡିସନ୍, ନା ମୋତେ ଯେଉଁଠି ରଖିବେ ମୁଁ ସେଇଠି ରହିବି, ଆଉ କୁଆଡ଼େ ଯିବି ନାହିଁ, ଘୁଞ୍ଚିବି ନାହିଁ, ଏ କଥାଟି ହେଇଥିଲା। ତେଣୁ ଯେତେବେଳେ ହେଇଥିଲା ସେଥିରେ ରାଜି ହେଲେ ସେ ଋଷି, ପୁଲ ଋଷି ନା କ'ଣ ତାଙ୍କ ନା, ପୁଲ ନା କହୁଛି ସେଇଟା। ତେଣୁ ଆମର ଏତେ ମନେ ରହୁନି ଆମର କିଛି କଥା, ଆଉ ବୁଢ଼ା ହେଇଗଲୁଣୁ ଆମେ। ତେଣୁ ଏ ଯେଉଁ ରହିଥିଲା, ହଁ ତେଣୁ ସେ କହିଲେ ଠିକ୍ ଅଛି, ମୁଁ ସେଥିରେ ରାଜି ଅଛି, ସେଥିରେ ରାଜି ହେଲେ ଗୋବର୍ଦ୍ଧନ, ସେଥିରେ ରାଜି ହେଇକରି ସେ ତାଙ୍କୁ ନେଲେ, ତାଙ୍କର ରହିଛି ଶକ୍ତି ରହିଛି, ତାଙ୍କ ଶକ୍ତିରେ ଟେକିକି ନେଇଗଲେ, ହାତରେ ଟେକିକି ନେଇଗଲେ, ନେଇଗଲା ପରେ ଯେତେବେଳେ ବୃନ୍ଦାବନ ଆସିଗଲା ସେହି ସମୟରେ କ'ଣ ହେଲା ନା, ସେହି ସମୟରେ ତାଙ୍କୁ ଲଘୁଶଙ୍କା ଲାଗିଲା, ଏକ ଲାଗିଲା, ତେଣୁ ସେ ବୃନ୍ଦାବନ ପାଖରେ ତାଙ୍କୁ ରଖିକରି ସେ ଗଲେ, ଏକ ଏକ କରିବା ପାଇଁ ଗଲେ। ତେଣୁ ଯେ କଣ୍ଡିସନ୍ ଥିଲା ଯେ ସିଏ ଯେଉଁଠି ରଖିବେ ସେ ଘୁଞ୍ଚିବେ ନାହିଁ, ମୁଁ ଏଇଟା ବୁଝିକିରି ଆସି କାଲି କହିବି ଆପଣମାନଙ୍କୁ, ଏଇଟା ମୁଁ କେବେ ପାଉନି, ମୁଁ କେଉଁଠି ଲେଖିଥିଲି ସେଇଟା, କାଲି ଏଇଟା କହିବା ଠିକ୍ ଭାବରେ, ଆମର ଭୁଲ ଭାଲ ହେଇପାରେ। ତେଣୁ ଯେତେବେଳେ ରଖିଦେଲେ ତାପରେ ଯେତେବେଳେ ଆସିକି ନେବା ପାଇଁ ବସିଲେ ସେ ଆଉ ଘୁଞ୍ଚିଲେ ନାହିଁ, ତେଣୁ ଏଇଭଳି ଭାବରେ ସେ ଋଷି ତାଙ୍କୁ କ୍ରୋଧ ପ୍ରକାଶ କରି ତାଙ୍କୁ ଅଭିଶାପ ଦେଇଥିଲେ, ତୁମ ଆଜ୍ଞା ମାନିଲେ ନାହିଁ, ତେଣୁ ତୁମେ ତଳକୁ ତଳକୁ ଚାଲିଯିବ। ତେଣୁ ପ୍ରତିଦିନ ଗୋଟିଏ ସୋରିଷ ପରିମାଣରେ ସେ ତଳକୁ ତଳକୁ ଯାଉଛନ୍ତି, ଏଇଟା ରହିଛି, ମୁଁ କେଉଁଠି ଲେଖିଥିଲି ଯେ ଏବେ ପାଉନାହିଁ, ଦେଖିବା ତାକୁ ମୁଁ କାଲି କହିବି, ଏଇଟା କଥାଟା ମୋତେ ମନେ ପକାଇବେ, ଏଇଟା ମୁଁ କାଲି କହିବି। ତେଣୁ ଏଇଭଳି ଭାବରେ ଏଠି କୁହାଯାଉଛି ଯେ ସେ ଯେଉଁ ମେଘ ସବୁ ଆସିଛି, ବିରାଟ ଉଚ୍ଚା ଥିଲା, ମେଘମାନେ ଯେଉଁ ଆସୁଛନ୍ତି, ମେଘ ତାଙ୍କର ନିତମ୍ବ ପ୍ରଦେଶରେ ରହୁଥିଲେ, ନିତମ ପ୍ରଦେଶ ରହୁଥିଲେ ଭଗବାନ ଯେତେବେଳେ ଧାରଣ କଲେ ସେ ଯେଉଁ ନିତମ ମାନେ ସେଇ ତାଙ୍କର ମଝାମଝି ରହୁଥିଲେ ନିତମ କହିଲେ ଆମ ନିତମ ଯେଉଁ ରହିଛି ଏଇଠି ମଝି ମଝି ସେହିଭଳି ଭାବରେ ମେଘମାନେ ସବୁ ନିତମ ପ୍ରଦେଶ ରହିଥିଲେ ତେଣୁ ହରିବଂଶରେ କୁହାଯାଇଛି ତନ୍ ନିତମ୍ବା ଆରୁଢ଼ାନ ବର୍ଷତୋ ମେଘାନ ଲକ୍ଷ୍ୟ ସେ କ'ଣ ସେ ଯେଉଁ ପର୍ବତରେ ଗୋବର୍ଦ୍ଧନ ପର୍ବତରେ ମଧ୍ୟ ବହୁତ ପଶୁପକ୍ଷୀ ସବୁ ରହିଥିଲେ ସେମାନେ କ'ଣ କଲେ ଏଭଳି ବର୍ଷା ହେଉଛି ମେଘ ବୃଷ୍ଟି ହେଉଛି ସେଥିପାଇଁ କ'ଣ ସେମାନେ ଉର୍ଦ୍ଧ୍ୱକୁ ଚାଲିଗଲେ ଉର୍ଦ୍ଧ୍ୱ ଶୃଙ୍ଗକୁ ଚାଲିଗଲେ ଆରୋହତାନ ତେଣୁ ତାଙ୍କୁ ମଧ୍ୟ ଆଉ ସେଠି ମଧ୍ୟ ବର୍ଷା ବର୍ଷି ନାହିଁ ବର୍ଷା ହେଉଛି ଆ ତଳେ ରହିଛି ବର୍ଷା ଆ ତଳେ ହେଉଛି ତେଣୁ ଏହିଭଳି ଭାବରେ ସମସ୍ତେ ବୃନ୍ଦାବନ ଗୋବର୍ଦ୍ଧନରେ ଥିବା ପଶୁପକ୍ଷୀ ଇତ୍ୟାଦି ଏବଂ ବ୍ରଜରେ ବ୍ରଜବାସୀମାନେ ଯେତେ ଥିଲେ ପଶୁ ଇତ୍ୟାଦି ସବୁ ଛେଳି ମହିଷି ଇତ୍ୟାଦି ସହିତ ସମସ୍ତେ ବର୍ତ୍ତମାନ ପ୍ରବେଶ କରିବେ ଯୋଜନ ଚତୁଷ୍ଟୟ ବା ଷୋଳ କୋଶର ବୃନ୍ଦାବନ କ'ଣ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ରହିଯିବ ଭଗବାନଙ୍କର କୁହାଯାଏ ଭାଗବତ ବର୍ଣ୍ଣନା କରାଯାଇଛି ବୃନ୍ଦାବନ ଯଦି ଷୋଳ କୋଶ 32 ମାଇଲ କିନ୍ତୁ ତାର ଗୋଟିଏ କୋଣରେ ସମଗ୍ର ବୈକୁଣ୍ଠ ସବୁ ରହିଛି ବ୍ରହ୍ମା ଦେଖିଲେ ବ୍ରହ୍ମା ଯେତେବେଳେ ଭଗବାନ ଦର୍ଶନ କଲେ ସେଇଟା ଦେଖିଲେ ସବୁ ଏଇଭଳି ଭାବରେ ଏଇ ଭୌତିକ ଜଗତ ଯେଉଁ ରହିଛି ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି ଏ ବ୍ରହ୍ମାଙ୍କର ଖାଲି ଏ ଚତୁର୍ମୁଖୀ ବ୍ରହ୍ମା ଏ ହେଉଛି ଆମର ସବୁଠୁ ଛୋଟ ବ୍ରହ୍ମାଣ୍ଡ 14 ଲୋକ ରହିଛି ବ୍ରହ୍ମାଙ୍କ ସେଥିପାଇଁ ଭଗବାନ କହୁଛନ୍ତି ତୁମର ସେଥିପାଇଁ 4 ମୁଖ ରହିଛି ଅନ୍ୟ ବ୍ରହ୍ମାଙ୍କର ସବୁ କାହାର 10 ମୁଖ କାହାର 100 ମୁଖ କାହାର 1000 ମୁଖ କାହାର 10,000 ମୁଖ ଏମିତି ସବୁ ରହିଛି ଚେତନ ଚେତନ ଆମକୁ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ଯେଉଁ ରହିଛି ଇଏ ମାତ୍ର ସମଗ୍ର ସୃଷ୍ଟିର 4 ଭାଗ ସ୍ଥାନରେ ରହିଛି ଆହୁରି 3 ରହିଲାଣି ସେଠି ବୈକୁଣ୍ଠ ଲୋକ ଏସବୁ ବୈକୁଣ୍ଠ ଲୋକ ବୃନ୍ଦାବନର ଗୋଟିଏ କୋଣରେ ରହିଛନ୍ତି ବ୍ରହ୍ମା ଦର୍ଶନ କଲେ ଭଗବାନ ଦର୍ଶନ କରୁଛନ୍ତି ତେଣୁ ଏହିଭଳି ଭାବରେ ଭଗବାନଙ୍କର ଅଚିନ୍ତ ଶକ୍ତି ତେଣୁ ଭଗବାନ ଯେତେବେଳେ କହିଲେ ଅଥା ଭଗବାନ ଗୋପାନ ହେ ଅମ୍ବ ତାହାତ ବ୍ରଜକଶ ଯଥୋପଯୋଷନ ବିଶତ ଗିରିଗର୍ତ୍ତଂ ସ ବୋଧନା ଗିରିଗର୍ତ୍ତକୁ ଅର୍ଥାତ ଆସଯାଅ ଏଠି ମଧ୍ୟ ହରିବଂଶରେ ଏଠି ଆମର କୁହାଯାଇଛି ହରିବଂଶରେ ଶ୍ରୀକୃଷ୍ଣଙ୍କ ଉକ୍ତିକୁ ଉଦ୍ଧାର କରିଛନ୍ତି ଆଚାର୍ଯ୍ୟମାନେ ଏହି ବିଷ୍ଣୁ ଚକୁଟି କହିଛନ୍ତି ତ୍ରୈଲୋକ୍ୟମ ଅପ୍ୟୁତ୍ସହତେ ରଖିତୁ କିଂ ପୁନର୍ବ୍ରଜମ୍ ତ୍ରିଲୋକ ଆସି ରହିଯିବ ତ୍ରିଲୋକ ଏଇ ଭୌତିକ ଜଗତ ତ୍ରିଲୋକ ଆସି ମଧ୍ୟ ରହିଯିବ ବ୍ରହ୍ମାଣ୍ଡ ବିଶ୍ୱ ବ୍ରହ୍ମାଣ୍ଡ ରହିଯିବ ଶ୍ରୀ ଗୋବର୍ଦ୍ଧନ ତ୍ରିଲୋକର ସମସ୍ତଙ୍କୁ ଆଶ୍ରୟ ଦେଇପାରେ ସାମାନ୍ୟ ବ୍ରଜଭୂମି କଥା ଆଉ କ'ଣ କହିବାର ଅଛି ତେଣୁ ଯାହାଙ୍କ ମନରେ ଟିକେ ସନ୍ଦେହ ଥିଲା ଭଗବାନ ପ୍ରଶ୍ନ ପଚାରିବାର ଦରକାର ନାହିଁ ଭଗବାନ ଏଭଳି ତାଙ୍କୁ ପ୍ରେରଣା ଦେଲେ ସେ ସବୁ କହିଲେ କୃଷ୍ଣ କହୁଛନ୍ତି ମାନେ କିଛି ଅସୁବିଧା ନାହିଁ ଆମ ପାଇଁ ସବୁ ଜାଗା ରହିବ ସଫିସିଏଣ୍ଟ ଜାଗା ରହିବ ତେଣୁ ସବୁ ଆସି ପହଞ୍ଚିଗଲେ ଗୋବର୍ଦ୍ଧନ ସହିତ ଶକଟ ସହିତ ସବୁ ଆସି ପହଞ୍ଚିଗଲେ ତା ଭିତରକୁ ଆସି ପ୍ରବେଶ କଲେ ତେଣୁ ଭଗବତ ଆସୁନାହାନ୍ତି ବର୍ତ୍ତମାନ ସେମାନେ ଚିନ୍ତା କରୁଛନ୍ତି କ'ଣ କରିବା ଯିବା କି ନାହିଁ ଏତେ ଲୋକ ରହିବେ କୃଷ୍ଣ ଛୋଟ ପିଲା କାଳିଆ ଗୋଟେ ଧାରଣ କରିଛନ୍ତି କେତେବେଳେ ପଡ଼ିଯିବ ଖସି ପଡ଼ିବ ଚିନ୍ତା କରୁଛନ୍ତି ସେଥିରେ ଭଗବତ ଗୀତାରେ ମଧ୍ୟ ଭଗବାନ ଯେତେବେଳେ ଅର୍ଜୁନ କହୁଛନ୍ତି ଅର୍ଜୁନ ଚିନ୍ତା କରୁଛନ୍ତି ସତରେ ଯିବି ନା ନାହିଁ ଭଗବାନ କହିଲେ ଅନ୍ତିମରେ କହିଲେ ଶୁଣ ମୁଁ ତ ସବୁଠାରୁ ବୃହତ୍ତମ ଜ୍ଞାନ ଦେଉଛି ସର୍ବଧର୍ମା ପରିତ୍ୟଜ୍ୟ ଆଉ ଯେଉଁ ସବୁ ସବୁ ଧର୍ମ ସବୁ କହିଲି ତୁମକୁ ସେସବୁ ତ୍ୟାଗ କର ମା ଏକ ଶରଣ ବ୍ରଜ ତ୍ୟାଗ କର କହିଲେ ଯେତେବେଳେ କହୁଛନ୍ତି ଭଗବାନ ଅର୍ଜୁନ କହୁଛନ୍ତି ତାହେଲେ କ'ଣ ଅଧର୍ମ କରିବା ନା 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 ମା ଏକ ଶରଣ ବ୍ରଜ ମୋର ଏକମାତ୍ର ଶରଣ ଯିବ ମା ଏକ ଶରଣ ବ୍ରଜ ଅହଂ ତ୍ୱାଂ ସର୍ବଭାବେବ ମୋକ୍ଷୟିଷ୍ୟାମି ପ୍ରଭୁ ମୁଁ ଯେଉଁ ଅଧର୍ମ ସବୁ କରିବି ଧର୍ମ ସବୁ ତ୍ୟାଗ କରିଦେଲେ ଏଇଟା ଅଧର୍ମ ହେବନି ନା ମୁଁ ସବୁ ଅଧର୍ମରୁ ସବୁ ମୁକ୍ତ କରିବି ସବୁ ପାପରୁ ମୁକ୍ତ କରିବି ତେଣୁ ପୁଣି ଅର୍ଜୁନ ଚିନ୍ତା କରୁଛନ୍ତି ଭଗବାନ ମା ସୂଚ ସୂଚନା କରିବା ଦରକାର ନାହିଁ ତେଣୁ ଏଠି ମଧ୍ୟ ବ୍ରଜବାସୀମାନେ ଚିନ୍ତା କରୁଛନ୍ତି କ'ଣ କରିବେ ଯିବା ନା ଯିବାନି ଯିବା ମନର ସବୁବେଳେ ସଂକଳ୍ପ ରହିଛି ନା ଭଗବାନଙ୍କୁ ଶରଣ ନେବା ନା ନେବା ନାହିଁ ସମଲେଶ୍ୱରୀଙ୍କର ସମାନ ନେବା ନା ଘଣ୍ଟେଶ୍ୱରୀଙ୍କ ନେବା କ'ଣ ପ୍ରସାଦରୁ କାହାର ଆପଣ ଶରଣ ନେବେ ଭଗବାନଙ୍କ ଶରଣ ଯିବା ନା ଅନ୍ୟ କାହାର ଶରଣ ଯିବା ଆଉ କିଏ ସାହାଯ୍ୟ କରିବ ହରେ କୃଷ୍ଣ 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 ହରେ 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 ରାମ 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 ହରେ ତେଣୁ ଏଇଭଳି ଭାବରେ ବ୍ରଜବାସୀମାନେ ଚିନ୍ତା କରୁଛନ୍ତି କ'ଣ କରିବା କ'ଣ କରିବା ଏଣେ ବର୍ଷା ହେଉଛି ଭୀଷଣ ବର୍ଷା ଏଣେ ରହିପାରୁନି ତେଣୁ ଗଲେ ପାହାଡ଼ଟା ଦେଖିକି ରଖିଛି ଛୋଟ ପିଲାଟା କାଳିଆ ଗୋଟେ ଧାରଣ କରିଛନ୍ତି କେତେବେଳେ ଖସି ପଡ଼ିବ
ସେମାନେ ବର୍ତ୍ତମାନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ପଡ଼ିଛନ୍ତି, ତେଣୁ ଭଗବାନଙ୍କ ନ ତ୍ରାସ ଇହବ, ତୁମର କୌଣସି ଭୟ କରିବା ଦରକାର ନାହିଁ। ଭଗବାନ ପୁଣି କହୁଛନ୍ତି ଇହବ, ତୁମର କୌଣସି ତ୍ରାସ ବା ଚିନ୍ତା କରିବାର ଦରକାର ନାହିଁ। କାର୍ଯ୍ୟ ମତ୍ ହସ୍ତାଦ୍ରି ନିପାତନାଥ, ତୁମେ ଭାବୁଛ କି ମୋର ହସ୍ତରୁ ଏ ଅଦ୍ରି ବା ଏ ଯେଉଁ ପାହାଡ଼ ତଳେ ପଡ଼ିଯିବ? ନା, ପଡ଼ିବ ନାହିଁ, ଇଏ ରହିବ, ଠିକ ଭାବରେ ରହିବ, ସେଟ୍ ହେଇକି ଯାଇଛି, ପଡ଼ିବାର ଚାନ୍ସ ନାହିଁ। ଭାତ ବର୍ଷ ଭୟ ନା ଭାତ ବର୍ଷେ ଭୟ ନାଳ ତତ୍ରାଣ ବିହିତନ ହି ବହ, ଯେଉଁ ପବନ ହେଉଛି ବର୍ଷା ହେଉଛି, ତୁମେ ରୁହନା ବାହାରେ ପଳେଇ ଆସ, ଭୟ ଦ୍ୱାରା ତୁମେ ବହୁତ କଷ୍ଟ ପାଇଲଣି, ତୁମେ ଶୀଘ୍ର ପଳେଇ ଆସ, ଭିତରକୁ ଆସ। ତତ୍ରାଣ ମୁଁ ତୁମକୁ ରକ୍ଷା କରିବି, ବିହିତନ ହି ବହ ସମସ୍ତଙ୍କୁ ରକ୍ଷା କରିବି, କିଛି ଅସୁବିଧା ନାହିଁ। ତେଣୁ ଭଗବାନ ଯେତେବେଳେ ଏହିଭଳି ଭାବରେ କହିଲେ, ତଥା ନିର୍ବିବିଶୁର ଗତମ କୃଷ୍ଣ ଆଶ୍ୱାସିତ ମାନସ ଯଥାବକାଶ। ଏକୋଇଶ ଶ୍ଳୋକରେ କ'ଣ କୁହାଯାଉଛି? ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ନନୁ ବାଳକସ୍ୟ ତବ ହସ୍ତାଦୟ କଦାଚିତ ନିପତେ ଇତି ବିଭେମ। ତେଣୁ ଭୟ କରୁଛୁ, ଭଗବାନଙ୍କର କହିବା ଦରକାର ନାହିଁ, ସେମାନେ ମନରେ ଯାହା ଚିନ୍ତା କରୁଛନ୍ତି ଭଗବାନ ଜାଣିଗଲେ। ତେଣୁ ଭଗବାନ କହିଲେ, ନା ନା ତ୍ରନ ତ୍ରାସ, କିଛି ଭୟ କରିବା ଦରକାର ନାହିଁ, ମୋର ଆଙ୍ଗୁଠିରୁ ସେଟ୍ ହୋଇଯାଇଛି, ସେଟ୍ ହୋଇଯାଇଛି, ପର୍ବତ ଆଗକୁ ପଡ଼ିବାର ଚାନ୍ସ ନାହିଁ। ତେଣୁ ଏଇଭଳି ଭାବରେ ସପ୍ରଜା ସକଟ ମଣ୍ଡଳୀ ସହିତ ସୋପଜୀବିନ ଭୃତ୍ୟ ପୁରୋହିତାଦି ସହିତ ସମସ୍ତ ସହିତ ଆସୁଛନ୍ତି, ସେମାନେ ନିର୍ବିବେଶୁ ସମସ୍ତେ ପ୍ରବେଶ କରୁଛନ୍ତି। ଗତଂ ସେଇ ଗତ୍ର ଗାତ ଗାତ ହୋଇଯାଇଛି, ଗାଢ଼ ହୋଇଯାଇଛି, ସେ ଭିତରେ ପ୍ରବେଶ କରୁଛନ୍ତି। କୃଷ୍ଣ ଆଶ୍ୱାସିତ ମାନସ, କୃଷ୍ଣ ତାଙ୍କୁ ଆଶ୍ୱାସନ ଦେଉଛନ୍ତି, ତେଣୁ କୃଷ୍ଣଙ୍କ ଉପରେ ଭରସା ଅଛି, ଭଗବାନ ଲୀଳା ହେଉଛି ଏଇଟା। ବ୍ରଜବାସୀମାନେ ତାଙ୍କର ନିଜଧନ, ସେ ଚାହିଁଥିଲେ ସାଙ୍ଗେ ସାଙ୍ଗେ ପ୍ରବେଶ କରିଥାନ୍ତେ, କୃଷ୍ଣ ପକେଇଦେଲେ ମଧ୍ୟ ତାଙ୍କର ଚିନ୍ତା ନାହିଁ, ଆମେ ପଡ଼ିଗଲେ କିଛି ଅସୁବିଧା ନାହିଁ, ଆମ କୃଷ୍ଣଙ୍କ ଦ୍ୱାରା କୃଷ୍ଣଙ୍କ ପାଖରେ ମୃତ୍ୟୁବରଣ କରିବୁ, କିଛି ଅସୁବିଧା ନାହିଁ, ପ୍ରାଣ ତାଙ୍କର କୃଷ୍ଣ, ସବୁକିଛି କରିପାରିବେ କୃଷ୍ଣଙ୍କ ପାଇଁ। ତେଣୁ ଇଏ ଯେଉଁ ଶିକ୍ଷା ଦେଉଛନ୍ତି ଭଗବାନ, ବ୍ରଜବାସୀମାନଙ୍କର ଶିକ୍ଷା ଆମକୁ ଦେଉଛନ୍ତି, ଆମେ ମଧ୍ୟ ସେଇଭଳି ଭାବରେ ଭଗବାନ କଥାରେ ବିଶ୍ୱାସ କରିବାର ଅଛି। ଆମେ ଆଉ ଚିନ୍ତା କରିବା ଦରକାର ନାହିଁ ଯେ ଆମେ ଭଗବାନ ଶରଣ ଯିବା ନା ଆଉ କାହାର ଶରଣ ଯିବା, ଚିନ୍ତା କରିବାର ଦରକାର ନାହିଁ, ଭଗବାନ ଆମକୁ ରକ୍ଷା କରିବେ। ଅହଂ ତ୍ୱାଂ ସର୍ବପାପେଭ୍ୟ ମୁକ୍ତୈଷ୍ୟାମି, ସବୁକିଛିରୁ ମୁଁ ତୁମକୁ ରକ୍ଷା କରିବି, ମା ସୂଚନା କରିବା ଦରକାର ନାହିଁ, ସମସ୍ତଙ୍କ ପାଇଁ କୁହାଯାଇଛି ଏଇଟା। ଏଠି ବ୍ରଜବାସୀମାନଙ୍କୁ କୁହାଯାଇଛି, ବ୍ରଜବାସୀମାନଙ୍କ ଦ୍ୱାରା ଆମେ ସମସ୍ତଙ୍କୁ କୁହାଯାଇଛି, ସେଠି ଭଗବତ ଗୀତାରେ ଅର୍ଜୁନ ମାଧ୍ୟମରେ ସମସ୍ତ ଜୀବମାନଙ୍କୁ କୁହାଯାଏ, ସମସ୍ତ ମନୁଷ୍ୟ ସମାଜକୁ କୁହାଯାଇଛି ଭଗବାନଙ୍କ ଶରଣରେ ଯିବା ପାଇଁ ଆଉ କିଛି ଚିନ୍ତା କରିବା ଦରକାର ନାହିଁ। ଆଖି ବୁଝି ଭାଗବତ ଧର୍ମରେ କୁହାଯାଇଛି, ଏକାଦଶକନ୍ଧରେ ନବଯୋଗେନ୍ଦ୍ର କଥା କହିଛନ୍ତି, ଇଏ ହେଉଛି ଭାଗବତ ଧର୍ମ, ଯେ ଭାଇ ଭାଗବତ ପ୍ରୋକ୍ତା ଉପାୟ ଆତ୍ମଲବ୍ଧ ହେ କ'ଣ ଅଞ୍ଜ ପୁଂସା ଅବିଦୁଷା ତେ ଭାଇ ଭାଗବତା ନିହିତ, ଇଏ ହେଉଛି ଭାଗବତ ଧର୍ମ। ଭାଗବତ ଧର୍ମ କହିଲେ ନବଯୋଗେନ୍ଦ୍ର କହୁଛନ୍ତି ରାଜା ନିମିକୁ ଏକାଦଶକନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଇଏ ହେଉଛି ଭାଗବତ ଧର୍ମ, କ'ଣ ନା ଯାହା ଭଗବାନଙ୍କ ଦ୍ୱାରା କୁହାଯାଏ, ଯେ ଭାଇ ଭଗବତା ପ୍ରୋକ୍ତା, ଆଉ କେହି କେହି କହିନାହାନ୍ତି, ଭାଗବତ ଧର୍ମ ଭଗବାନ ହିଁ କହିଛନ୍ତି। ଉପାୟ ଆତ୍ମଲବ୍ଧ, ଆମେ ନିଜକୁ ସେ ଜାଣିପାରିବା, ଆତ୍ମ ଅନୁଭୂତି ହେବ, ସେଇଟା ଆମ ଜୀବନର ଶ୍ରେଷ୍ଠ ଗତି ପ୍ରାପ୍ତ ହେବା, ଆତ୍ମା ବିଷୟରେ ଆତ୍ମାର ଗତି ପ୍ରାପ୍ତ ହୋଇଯିବ, ସଦ୍ଗତି ପ୍ରାପ୍ତ ହୋଇଯିବ ଆତ୍ମା ଲବ୍ଧ ହେ। ଏବଂ ଏ ଯେଉଁ ଧର୍ମ ହେଉଛି ଅଞ୍ଜ, ବହୁତ ସହଜରେ ଏଇଟାକୁ ଆମେ ପ୍ରାରଣ କରିପାରିବା, ବହୁତ କଷ୍ଟ କରିବାକୁ ପଡ଼ିବ ନାହିଁ। ଏବଂ ଅବିଦୁଷାନ, ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନଙ୍କ ପାଇଁ, ହଁ ତାଙ୍କ ପାଇଁ ମଧ୍ୟ ଏଇଟା ରହିଛି, ପୁଂସାନ ଅଞ୍ଜ ପୁଂସା ଅବିଦୁଷାନ ତେବେ, ଇଏ ହେଉଛି ଭାଗବତ ଧର୍ମ। କ'ଣ ସେ ନା ଜାମ ଆସ୍ଥାୟ ନର ରାଜନ, ହେ ରାଜନ ରାଜା ନିମି, ଯେଉଁ ଭାଗବତ ଧର୍ମକୁ ଯଦି ମନୁଷ୍ୟମାନେ ଆଶ୍ରୟ କରିବେ, ଜାନ ଆସ୍ଥାୟ ନର ରାଜନ ନ ପ୍ରମାଦ ଯେତେ କହିଛି, ଏଥିରେ କୌଣସି ଭୁଲ ଆସିବ ନାହିଁ, ପ୍ରମାଦ କିଛି ନାହିଁ, ନ ପ୍ରମାଦ କହୁଛି, ଏଥିରେ କୌଣସି ଭୁଲ ନାହିଁ, ଆଉ ସବୁଥିରେ ଠିକ୍ ଠାକ୍ ଟିକେ ଭୁଲ ଭାଲ ଥିବ, ସବୁ କଥା ରହିଛି, କିନ୍ତୁ ଭଗବାନଙ୍କ ଧର୍ମରେ କୌଣସି ଭୁଲ ନାହିଁ, ଦୋଷ ତ୍ରୁଟି ନାହିଁ, ନ ପ୍ରମାଦିତ କରିଛି। ଧାବ ନିମିଳିଲେ ବା ନେତ୍ରେ, ଆଖି ବୁଝିକି ଧାଇଁଲେ ମଧ୍ୟ କିଛି ଅସୁବିଧା ନାହିଁ, ନ ସ୍ଖଳେ ନ ପତେ ଦିଅ, ସ୍ଖଳନ ହେବ ନାହିଁ, ପତନ କଥା କ'ଣ କହିବା, ଏଭଳି ଭାଗବତ ଧର୍ମ ଏତେ ଆଶ୍ୱାସନ ରହିଛି, ତଥାପି ଆମେ ଚିନ୍ତା କରୁଛେ ଦୀକ୍ଷା ନେବା ନା ନାହିଁ, ହରେ କୃଷ୍ଣ ଜପ କରିବା ନା ନାହିଁ,
ଆଗେଇବା ନାହିଁ, ଏଇଭଳିଆ ଚିନ୍ତା ଚାଲିଛି ବହୁତ ବହୁତ ବର୍ଷ ହେଇଯାଉଛି। ଇସ୍କନକୁ ଆସି ମଧ୍ୟ ଆମର ରବିବାର ଏତେ ବର୍ଷ ହେଇଗଲାଣି, ଆମର ଭକ୍ତମାନେ ସେଥିପାଇଁ ଚିନ୍ତା ପ୍ରକାଶ କରୁଛନ୍ତି। ଏତେ ବର୍ଷ ହେଇଗଲାଣି ତାଙ୍କର ଚିନ୍ତା ସରୁ ନାହିଁ, ଚିନ୍ତା କରୁଛନ୍ତି ଦୀକ୍ଷା ନେବାର ନାହିଁ, ମାତୃ ମାତ୍ର ଛାଡ଼ିବା ନା ନାହିଁ, ଚା ମନ ମିଡ଼ିଆ ସିଗ୍ରେଟ୍ ଛାଡ଼ିବା ନା ନାହିଁ, ଏସବୁ ଚିନ୍ତା ଚାଲିଛି। ମନ ସଂକଳ୍ପ ବିକଳ୍ପ ଚାଲିଛି ମନରେ, ସ୍ଥିର କରିପାରୁନାହାନ୍ତି। ତେଣୁ ଇଏ ଆମ ମାଧ୍ୟମ ଆମକୁ ଶିକ୍ଷା ଦିଆଯାଉଛି, ଭଗବାନ ଯାହା କହୁଛନ୍ତି ଅନ୍ତିମରେ ଭଗବାନ କହିଲେ ତମେ ଯାହା ଚାହୁଁଛ ତାହା କର। ଅର୍ଜୁନ କହିଲେ ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ପ୍ରସାଦା ମେହାସୁ ଦୋ ଚିତ୍ତସ୍ମି କଥା ସନ୍ଧ୍ୟା କରି ସେ ବଚନ ଦେବ। ପ୍ରଭୁ ମୁଁ ଆପଣଙ୍କ ବଚନ କରିବି, ମୋର ଭୁଲ ହେଇଗଲା, ମୋର ଡେରି ହେଇଗଲା, ଆପଣ କଥା ମାନିଲି ନାହିଁ, ପ୍ରଥମ ଅଧ୍ୟାୟରୁ ଆପଣ କହୁଛନ୍ତି ମୁଁ ଶୁଣିଲି ନାହିଁ, ମୋତେ ଆପଣଙ୍କୁ ଏତେ ଜ୍ଞାନ ଦେବାକୁ ପଡ଼ିଲା, କିନ୍ତୁ ବର୍ତ୍ତମାନ ମୋର ମୋହ ଦୂର ହେଇଯାଇଛି, ତେଣୁ କରି ସେ ବଚନ ଦେବ, ମୁଁ ସମସ୍ତଙ୍କୁ ହତ୍ୟା କରିବି, ଆପଣଙ୍କୁ ଛାଡ଼ି ଆଉ ସମସ୍ତଙ୍କୁ ହତ୍ୟା କରିବି। ତେଣୁ ଏଇଭଳି ଭାବରେ ବାଇଶ ଶ୍ଲୋକରେ କୁହାଯାଉଛି, ତଥା ନିର୍ବିବିଶୁଗତଂ କୃଷ୍ଣ ଆଶ୍ୱାସିତ ମାନସ, ତାଙ୍କ ମନରେ ଯେଉଁ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଥିଲା, ସଂକଳ୍ପ ବିକଳ୍ପ ସମସ୍ତଙ୍କ ମନରେ ରହିଛି, ସେଇଟା ଦ୍ୱନ୍ଦ୍ୱ ସଂକଳ୍ପ ବିକଳ୍ପ, କରିବି ନା କରିବି ନାହିଁ, କରିବି ନା କରିବି ନାହିଁ, କରିବି ନା କରିବି ନାହିଁ, ଏଇଭଳି ଭାବେ ଚାଲିଛି। ତେଣୁ ଏଇଟା ବର୍ତ୍ତମାନ ଆଶ୍ୱାସିତ ହେଇଗଲେ, ନା ଆମେ କରିବା, କରି ସେ ବଚନ ଦେବ। ତେଣୁ ଏଣେ ବି ବର୍ଷା ହେଉଛି, ଡକ୍ଟର ଅନ୍ୟ କୌଣସି ଉପାୟ ନାହିଁ, ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ଯଦି ନ ଚାହିଁଲେ ମଧ୍ୟ ଆମେ ବର୍ଷା ଦୃଷ୍ଟିରେ ଏଣେ ମାରିବେ, ତେଣୁ ଯଦି ନ ଯିବେ ତେଣୁ ମଲେ ମଧ୍ୟ ଛାଡ଼ିବ, ବର୍ତ୍ତମାନ ଭଗବାନ ଆଶ୍ୱାସନ ଦେଉଛନ୍ତି। ତେଣୁ କୃଷ୍ଣ ଆଶ୍ୱାସିତ ମାନସ, କୃଷ୍ଣ ଶବ୍ଦ ବ୍ୟବହାର କରାଗଲା, କୃଷ୍ଣ ଶବ୍ଦ ବ୍ୟବହାର କାହିଁକି ନା ପ୍ରତି ଶ୍ଲୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଲାଇନ୍ ପଳେଇଛି ତ ସେଥିପାଇଁ ଗଙ୍ଗ ହେଉଛି। ତେଣୁ ଏଇ ଯେଉଁ କୃଷ୍ଣ ଆଶ୍ୱାସିତ ମାନସ କହିଲେ, କୃଷ୍ଣ କୃଷ୍ଣ ଶବ୍ଦ କାହିଁକି କୁହାଗଲା, ଭଗବାନ ସେ କୃଷ୍ଣ ସେ ଜାଣନ୍ତି ନାହିଁ ଭଗବାନ ବୋଲି, କିନ୍ତୁ ବର୍ତ୍ତମାନ ଭଗବାନ ତ ଅନୁଭୂତି ହେବ, କୃଷ୍ଣ କହିଲେ ଆକର୍ଷଣ କରୁଛନ୍ତି, ସମସ୍ତଙ୍କୁ ଆକର୍ଷଣ କରନ୍ତି। କ୍ରୁ କ୍ରୁ ଶବ୍ଦର ଅର୍ଥ ହେଉଛି ଭୂମିବାଚକ, କ୍ରିସ୍ କହିଲେ ଭୂମିବାଚକ, ଅଣ କହିଲେ ନିର୍ବୃତ୍ତିବାଚକ, ଏ ଯେମିତି ଆମେ ଚାଷ କରୁଛେ ଧାନ ଚାଷ କରୁଛେ, ସେହିଭଳି ଭାବରେ ଭଗବାନ ହେଉଛନ୍ତି ତାଙ୍କର ଆନନ୍ଦ ଚାଷ କରୁଛନ୍ତି, ଆନନ୍ଦ ଆସୁ ସେଠୁ ସେ କୃଷ୍ଣ ରୂପକ ଭୂମିରୁ ଆନନ୍ଦ ଚାଷ ହେଉଛି, ଆନନ୍ଦ ସେଠି ପଡ଼ୁଛି। କୃଷ୍ଣ ଶବ୍ଦର ଅର୍ଥ ହେଉଛି, ଅନେକ ଅର୍ଥ ରହିଛି, ବଲ୍ଲଭାଚାର୍ଯ୍ୟ କହୁଥିଲେ ମହାପ୍ରଭୁଙ୍କୁ ଯାଇକି ପୁରୀରେ ଥିଲାବେଳେ ମହାପ୍ରଭୁ କହିଲେ ପ୍ରଭୁ ଭଗବାନ ମହାପ୍ରଭୁ ମୁଁ ଏ କୃଷ୍ଣ ଶବ୍ଦର ଅନେକ ଅର୍ଥ କରିଛି, ଆପଣ ଟିକେ ଶୁଣନ୍ତୁ ପଢ଼ନ୍ତୁ ଟିକେ ଦେଖନ୍ତୁ। ନା ମୁଁ କିଛି ଜାଣିନାହିଁ, କୃଷ୍ଣର ତିନୋଟି ଅର୍ଥ ଜାଣିଛି ମୁଁ, ସେ ହେଉଛନ୍ତି ନନ୍ଦଙ୍କ ପୁତ୍ର, ସିଏ ହେଉଛନ୍ତି ଗୋପ ଗୋପାଳକ, ଏଇଭଳି ଭାବରେ ବହୁତ ସୁନ୍ଦର, ଆମକୁ କିଛି ଜାଣିନାହିଁ କୃଷ୍ଣର ଶବ୍ଦର ଅର୍ଥ, ଏଇଭଳି ଭାବେ ଦେଖିଲେ ନାହିଁ କୃଷ୍ଣ ଶବ୍ଦର ଅନେକ ଅର୍ଥ ରହିଛି, କିନ୍ତୁ କୃଷ୍ଣ କହିଲେ ଆକର୍ଷଣ କରନ୍ତି ସମସ୍ତଙ୍କୁ, ଆକର୍ଷଣ କୃଷ୍ଣ ଶବ୍ଦ ଆସିଲା, କ୍ରିସ୍ ଏଇଭଳି ଭାବରେ କୃଷ୍ଣ ଶବ୍ଦ ତାଙ୍କୁ କୃଷ୍ଣ କହୁଛନ୍ତି, କୃଷ୍ଣ ଆସନ ଆସନ ଦେଉଛନ୍ତି, ତାଙ୍କର ମନରେ ଆଉ ସଂକଳ୍ପ ବିକଳ୍ପ ରହିଲା ନାହିଁ, ଆମେ କରିବା ଯିବା ରକ୍ଷା ପାଇବା, ଯଥା ଅବକାଶ ସଦନା। ତେଣୁ ତାଙ୍କର ଧନ ସହିତ ଯାହା ସୁନା ରୂପା ସବୁ ଥିଲା ସବୁ ଧରି ସବ୍ରଜା ବ୍ରଜବାସୀମାନେ ସମସ୍ତେ ସ୍ୱପଜୀବୀ ନୁହଁ, ତାଙ୍କର ଗାଈ ଗାଭି ଇତ୍ୟାଦି ଯାହା ସବୁ ଯାହା କିଏ ଛେଳି ପାଳନ କରୁଛନ୍ତି, କିଏ ମେଣ୍ଢା ପାଳନ କରୁଛନ୍ତି, କିଏ ମଇଁଷି ପାଳନ କରୁଛନ୍ତି, ଏଭଳି ସବୁ ଅଛନ୍ତି, ଆମର ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ 31 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେସବୁ କଥା ସବୁ ଅଛନ୍ତି। ଏମାନଙ୍କ ସହିତ ପ୍ରବେଶ କରୁଛନ୍ତି, ଗିରିଗତରେ ପ୍ରବେଶ କରୁଛନ୍ତି, ଗୋଟେ ଲୀଳା ଆରମ୍ଭ ହେବ, 7 ଦିନ 7 ରାତି ପର୍ଯ୍ୟନ୍ତ ଲୀଳା ଚାଲିବ। ଇଏ ଗୋଟେ ଯେତେ ଭଗବାନ ସବୁ ଲୀଳା କରିଛନ୍ତି ସବୁଠାରୁ ଦୀର୍ଘତମ ଲୀଳା ହେଉଛି ଏଇ ଗୋବର୍ଦ୍ଧନ ଲୀଳା, ଦୀର୍ଘତମ ଲୀଳା, 7 ଦିନ 7 ରାତି ସମସ୍ତେ ଆମେ ଯଦି ପାଠ କଲେ ଭଗବାନ ନାମ କୃଷ୍ଣ ଅଷ୍ଟୋତ୍ତର ଶତନାମ, ଯିଏ ଯେଉଁ କି କେଉଁଭଳି ଭାବରେ ଭଗବାନ ନାମ ନେଉଥିଲା, ଶ୍ରୀନନ୍ଦ ରଖିଲେ ନାମ ନନ୍ଦରେ ନନ୍ଦନ, ନନ୍ଦା ଆସି ପହଞ୍ଚିଗଲେ, ଯଶୋଦା ରଖିଲେ ନାମ ଯଦୁ ପ୍ରସାଦ ଯଦୁ ପହଞ୍ଚିଗଲେ, ଯଶୋଦା ପହଞ୍ଚିଗଲେ, ନିଜର ପୁଅ ବୋଲି ଚିନ୍ତା କରୁଛନ୍ତି, ତାଙ୍କର ପ୍ରାଣ ବ୍ୟତୀତ ହେଉଛି, ମୋ ପୁଅ କେତେ କଷ୍ଟ ହେଉଥିବ ଏମିତି ଭାବୁଛନ୍ତି ସେ, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ସେ 7 ଦିନ 7 ରାତି ଭଗବାନ ଗୋଟିଏ ପାଦ ଏପଟ ସେପଟ ହେବେ ନାହିଁ କୁହାଯିବ, ଶ୍ଳୋକରେ କୁହାଯିବ ଆସିବ, ହାତକୁ ମଧ୍ୟ ପରିବର୍ତ୍ତନ କରିବେ ନାହିଁ, ସେହି ହାତ
ଯେମିତି ଟେକା ହେଇଛି ସେଇଭଳି ଭାବେ ଟେକିଛନ୍ତି ଭଗବାନ ଗିରି ଗୋବର୍ଦ୍ଧନ ଧାରି ସିଏ। ତେଣୁ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି ମା ଦଶଦା କ'ଣ କହୁଛନ୍ତି ଲବଣୀ ଆଣିକି ଦେଉଛନ୍ତି ପାଟିରେ ଦେଉଛନ୍ତି, ଭାଗବତରେ ବର୍ଣ୍ଣନା ନାହିଁ, ଅନ୍ୟ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ପୁଅକୁ କେତେ କଷ୍ଟ ହେଉଥିବ, ନନ୍ଦ ମହାରାଜ ମଧ୍ୟ ଲାଠି ଲଗାଇ ଦେଉଛନ୍ତି, ସାଙ୍ଗ ବାଳକମାନେ ମଧ୍ୟ ଲାଠି ଲଗାଇ ଦେଉଛନ୍ତି, କିନ୍ତୁ ଭଗବାନ ଟିକିଏ ହାତରେ ଏପଟ କଲା ଆମେ ଯେତେବେଳେ ତଡ଼ିଆ ପାଇଁ ବସିଲା ସବୁ ମଡ଼ବଡ଼ ହେଇ ଭାଙ୍ଗିଗଲା ସବୁ ଲାଠି ପାଇଁ ସବୁ 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 ହାହାକାର ପକାଇଲେ। ଏଇ ଗୋଟେ ଲୀଳା ଚାଲିଛି ଭଗବାନ ସାତ ଦିନ ସାତ ରାତି ଧରି, ଟିକିଏ ଏପଟ ସେପଟ ହେଇନାହାନ୍ତି, ହଲଚଲ ହେଇନାହାନ୍ତି। ଗୋଟିଏ ମିନିଟ୍ ଯଦି ଆମେ ଗୋଟିଏ ସ୍ଥାନରେ ବସିଯିବା ନାମ ଜପରେ ଆମେ ବସିପାରୁନାହିଁ, ଆମ ଏପଟ ସେପଟ ହେଇଯାଉଛି, ନିଦ ଆସିଯାଉଛି, ସବୁ କଥା ରହିଛି। ଭଗବାନ ସାତ ଦିନ ସାତ ରାତି ଧରି ଲୀଳା କରିବେ, ସବୁଠାରୁ ଦୀର୍ଘତମ ଲୀଳା ଭଗବାନ ବୃନ୍ଦାବନ ଯେତେ ଲୀଳା କରୁଛନ୍ତି ସବୁଠାରୁ ଦୀର୍ଘତମ ଲୀଳା ହେଉଛି ଏଇଟା। ଅବଶ୍ୟ ଆ ଭିତରେ ଆହୁରି ଲୀଳା ଅଛି ଯେଉଁଟାକ ପ୍ରକାଶ ହୋଇନାହିଁ। ଆମେ ଗତକାଲି କହୁଥିଲୁ ଭଗବାନ ଯେତେବେଳେ ଗୋପୀମାନଙ୍କ ସହିତ ରାସ ଲୀଳା କରୁଥିଲେ ଗୋଟିଏ ରାତ୍ରିର ଲୀଳା, କିନ୍ତୁ ସେଥିରେ ବ୍ରହ୍ମାଙ୍କର ବ୍ରହ୍ମରାତ୍ର ଉପାବୃତ୍ତି ବୋଲି କୁହାଯାଇଛି, ବ୍ରହ୍ମଙ୍କର ରାତ୍ରି ମଧ୍ୟ ତା ଦେହରେ ମିଶିଯାଇଛି। ତେଣୁ ସେ ଦୃଷ୍ଟିରୁ ଦେଖିବାକୁ ଗଲେ ସେଇଟା ସବୁଠାରୁ ଦୀର୍ଘତମ ଲୀଳା ହେବ, କିନ୍ତୁ ପ୍ରକାଶ ଭାବରେ ଏଇ ଲୀଳା ସାତ ଦିନ ସାତ ରାତି ଧରି ସବୁ ବ୍ରଜବାସୀମାନେ ସବୁ ଗୋଷ୍ଠୀର ଗୋପୀମାନେ ଚନ୍ଦ୍ରାବଳୀଙ୍କ ସହିତ ରାଧାରାଣୀଙ୍କର ପଡ଼େ ନାହିଁ, ତାଙ୍କର ଅଲଗା ଅଲଗା ଗୋଷ୍ଠ ଚନ୍ଦ୍ରାବଳୀ ପାଖରେ କାହିଁକି ଯାଉଛନ୍ତି ବୋଲି ରାଧାରାଣୀ ଅଭିମାନ କରନ୍ତି। ଆଜି ସମସ୍ତେ ଆସି ପହଞ୍ଚି ଯାଇଛନ୍ତି, ସମସ୍ତେ ଆସି ପହଞ୍ଚି ଯାଇଛନ୍ତି ସେଠି। ତେଣୁ ଯିଏ ଯାହା ଭଗବାନ କିଏ କେଉଁ ପ୍ରେମ ଭଗବାନ କିଭଳି ସେ ପ୍ରେମ କରୁଛନ୍ତି ସେଭଳି ଭାବରେ ସାତ ଦିନ ସାତ ରାତି ଯଦି ସେ ପ୍ରେମ ଆସ୍ୱାଦନ କରୁଛନ୍ତି ଏ ଲୀଳା ସବୁ ରହିଛି। ତେଣୁ ବର୍ତ୍ତମାନ ପ୍ରବେଶ କରୁଛନ୍ତି, ତେଣୁ କ୍ଷୁତ୍ରୁଡ଼ ବ୍ୟଥା ହିତ୍ୱେତି ତା ନିରନ୍ତର ଦର୍ଶନାନନ୍ଦା ଦେବ। ସାତ ଦିନ ସାତ ରାତି ଯେଉଁ ରହିବେ କିଛି ସମୟ ପରେ ଭୋକ ହେବ ନା ନାହିଁ, ଏକାଦଶୀ ଆଜି ଉପବାସ ରହିପାରିବା? ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରିନଥିଲେ, ସାତ ଦିନ ସାତ ରାତି କୌଣସି ଖାଦ୍ୟ ଗ୍ରହଣ କରିନଥିଲେ, ଭଗବାନ କଥା ଶୁଣିକରି ଏ ସ୍ୱୟଂ ଭଗବାନ ଅଛନ୍ତି, ତାଙ୍କୁ କ'ଣ କ୍ଷୁଧା ହେବ? କ୍ଷୁତ୍ରୁଡ଼ ବ୍ୟଥା ସୁଖାପେକ୍ଷା ତାଙ୍କର କୌଣସି କ୍ଷୁଧା ନଥିଲା, ତୃଷା ନଥିଲା, ଆଉ ସମସ୍ତେ କିଏ ବସିଲେ କ'ଣ କ'ଣ ନା ସବୁ ଠିଆ ହେଇକି ରହିଛନ୍ତି, ଭଗବାନ ଠିଆ ହେଇଛନ୍ତି ଏମାନେ କେମିତି ବସିବେ, ଭଗବାନ ଠିଆ ହେଇଛନ୍ତି, ତାଙ୍କର ସବୁ ଶଗଡ଼ ଗାଡ଼ି ସବୁ ରହିଛି, ବହୁତ କଥା ରହିଛି, ସେମାନେ ଚାହିଁଥିଲେ ବସିପାରିଥାନ୍ତି କି ଶୋଇପାରିଥାନ୍ତି, ନା ବସିବା ନାହିଁ କି ଶୋଇବା ନାହିଁ, ସବୁ ଠିଆ ହେଇକି ରହିଲେ, ଭଗବାନ କୃଷ୍ଣ ଠିଆ ହେଇଛନ୍ତି ସମସ୍ତେ ଶୋଇବାର ପ୍ରଶ୍ନ କେଉଁଠି ହେଉଛି? ଭଗବାନଙ୍କ ରୂପ ଯେଉଁ ଦେଖୁଛନ୍ତି ପ୍ରତି ମୁହୂର୍ତ୍ତରେ ସେ ପ୍ରତିକ୍ଷଣ ସ୍ୱାଦନ ଲୋଲୁପସ୍ୟ ଲୋଲୁପ ଭାବରେ ସେ ରୂପକୁ ଆସ୍ୱାଦନ କରୁଛନ୍ତି, ସୁଖ ଅପେକ୍ଷା ସୁଖ ପ୍ରାପ୍ତ ହେଉଛନ୍ତି, ବଡ଼ି ବଡ଼ିକା ଯାଉଛି ତାଙ୍କର ସୁଖ। ତେଣୁ ବାହ୍ୟ ଦୃଷ୍ଟିରୁ ସେ କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି କ୍ଷୁତ୍ରୁଡ଼ା ବ୍ୟଥା ସୁଖାପେକ୍ଷା ଏସବୁ ତ୍ୟାଗ କରିଦେଲେ ସେମାନେ, କିନ୍ତୁ ପ୍ରକୃତରେ ସେମାନେ ଜାଣିନାହାନ୍ତି ଆମେ ତ୍ୟାଗ କରୁଛୁ ବୋଲି, ସେମାନେ ଭାବୁଛନ୍ତି ତାଙ୍କୁ କହିଲେ ମଧ୍ୟ ଟିକେ ବସନ୍ତୁ, ଆଜ୍ଞା ବସନ୍ତୁ ନନ୍ଦ ମହାରାଜ ବସନ୍ତୁ, ନା ନା ସେ ବସିବା ପାଇଁ ଚାହୁଁନାହାନ୍ତି, ଭଗବାନର ରୂପ ଦେଖୁଛନ୍ତି, କୃଷ୍ଣ ଠିଆ ହେଇଛନ୍ତି, ସେମାନେ ମଧ୍ୟ ଠିଆ ହେଇଛନ୍ତି, ସମସ୍ତେ ଠିଆ ହେଇଛନ୍ତି, କେହି ବସିବାର ପ୍ରଶ୍ନ ଉଠୁନାହିଁ, ଶୋଇବା କଥା କ'ଣ କୁହାଯିବ? ତେଣୁ ଏତେ ସୁଖ ମିଳୁଛି ସବୁ ହିତ୍ୱା ଏସବୁ ତ୍ୟାଗ କରିଦେଲେ ସେମାନେ, ତେଇ ବ୍ରଜବାସୀ ବି ଏ ସମସ୍ତ ବ୍ରଜବାସୀ ଛୋଟ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଯେତେ ଅଛନ୍ତି ସମସ୍ତେ ଏଇ ବ୍ରଜବାସୀ ବି ସମସ୍ତେ ସବୁ ତ୍ୟାଗ କରିଦେଲେ। ବିକ୍ଷମାଣ ଦଧରାଦ୍ରି ବିକ୍ଷମାଣ ଦର୍ଶନ କରୁଛନ୍ତି, ଆଖିରେ ପତା ପଡ଼ୁନାହିଁ, ଦେବତାମାନଙ୍କୁ କୁହାଯାଏ ଅନିମିଷା ବୋଲି କୁହାଯାଏ ଦେବତାମାନଙ୍କୁ, ଦେବତାମାନଙ୍କର ଆଖିରେ ନିମିଷ ଥିଲେ ମଧ୍ୟ ସେ ପଡ଼େ ନାହିଁ, କିନ୍ତୁ ମନୁଷ୍ୟମାନଙ୍କର ପତା ପଡ଼ୁଥିବ ସବୁବେଳେ ପଡ଼ୁଥିବ ନିମେଷ, କିନ୍ତୁ ଏମାନେ ଯେଉଁ ରହିଛନ୍ତି ଅନିମେଷ ତାଙ୍କର ଚକ୍ଷୁରେ ପତକ ପଡ଼ୁନାହିଁ, ପଲକ ପଡ଼ୁନାହିଁ, ଭଗବାନ ରୂପ ଦର୍ଶନ କରୁଛନ୍ତି, କେତେ ସୁନ୍ଦର ରୂପ, ଯେତେ ରୂପ ଦେଖିଲେ ମଧ୍ୟ ଆହୁରି ସେଇଟା ଦେଖିବା ପାଇଁ ଚାହାନ୍ତି। ଚୈତନ୍ୟ ଚରିତ୍ରରେ ବର୍ଣ୍ଣନା କରାଯାଇଛି ଯେଉଁ ରୂପ ରହିଛି କେତେ ସୁନ୍ଦର ରୂପ, ସେ ଚୈତନ୍ୟ ଚରିତ୍ର ତ ମଧ୍ୟକ୍ରୀଡ଼ାରେ ବର୍ଣ୍ଣନା କରାଯାଇଛି ନା କେଉଁଠି ବର୍ଣ୍ଣନା କରାଯାଇଛି, ଯେଉଁ ଭଗବାନଙ୍କ ରୂପ ରହିଛି ଆଦି ଲୀଳାରେ ସେଇଟା ବର୍ଣ୍ଣନା କରାଯାଇଛି। कृष्ण माधुर्येन एक स्वाभाविक बल कृष्ण आदि नर नारी कर चंचल श्रवण दर्शन आक सए सर्वमान अपना स्वादिते कृष्ण करे न जतन ए माधुर्यामृत सदा जेई पान करे तृष्णा शांति नहि तृष्णा बाड़े निरंतरे अतृप्त करे विधिर निंदन विदग्ध विधि भल न जाने सुजन कोटि नेत्र नहीं दिला सबे दिला दुई ताते नी में सा कृष्ण की देखी भी मुई भगवान करो एवरी माधुर्य रही रस रूप रही ईटा कृष्ण आदि कृष्ण को मध्य से आकर्षण करते भगवान रूप एत सुंदर रूप रही श्रवणे दर्शने आकर्षाए सर्वमन ये सब श्रवण करवा सहित भगवान कथा जो श्रवण कर परीक्षित महाराज श्रवण करो दर्शन आज प्रजा से दर्शन कर भगवान रूप समस्त आकर्ष समस्त मन आकर्षित होना आश्वाद जो कृष्ण करेण जतन भगवान निजे कृष्ण चिंता करमती रूप को मुझे आश्वादन कर महाप्रभु आसिले ये गोटे कारण महाप्रभुकर ये अंतरंगा कारण भगवान आसवर तेणु ये माधुर्य मत ये जी सदा पान करे गोटे थर नुह दुई थर नुह सब बड़े पान करे से तृप्त हो जाए ना तृष्णा शांति नए से तृप्त हो पारे ना तृष्णा बाड़े निरोध आहरी पीवाप इच्छा आहरी पीवाप आहरी पीवाप ये भागवत से भाव निगम गणित फलम सुख मुखा अमृत द्रव संयुतम पीवत भागवत रस माड़े मुहुरो रसिका भू भावुका प्रति मुहूर्त यू पान करेंगे जो मैंने रसिक व्यक्ति जो मैंने पान रस रसर आलय ये अतृप्त हया कर विधि निंदन विधि को निंदा कर समय भगवान रूप देखला समय देखला बेले कारण से कहते कहीं आम चक्षुरे पलक देले आम गोटे नेत्र दरकार दुईटी नेत्र दे तुम्हें निमिष दही आम कौन कृष्ण को देखी ये भाव भगवान रूप सब आस्वादन कर तेणु क्षु त्रु व्यथान सुखपेक्षान हित्वा तेई ब्रजवासी भी ब्रजवासी मैंने भगवान नित्य मुक्त जीवासी मैंने साधारण व्यक्ति नुहत आम जीवन में सिद्धि लाभ कले से ही लीलार भाग नवा आम बर्तमान साधक अवस्था रही सिद्धि प्राप्त होना जो मैंने सिद्धि प्राप्त हो लीलार भाग नाप से आलाउड हे अंशग्रहण करेंगे से मैंने तेणु ब्रजवा भिक्षमाण दधराद्री भिक्षमाण दर्शन करण बंद होना दर्शन चली सत दिन सत रात भगवान दर्शन देवे ये भाव में सुजोग प्राप्त हेले से कारण भगवान एक समय गोटे स्थान रही पार ना सका चलीगले अटति त्रुटि जुगायते कुटिल कुंडल श्रीमुखं जदे जड़ौ दीक्षतां पद्म क्रोधसां भगवान सका चलीगले कानन को चलीगले भगवान दर्शन रे अदर्शन रे गोपी मैंने मूर्छा हो जाती कहले कत चुना शिव चुना चूड़ा ये जो जाऊँगी गोचारण करचारण करसचारण कर शिड़े पहाड़ पर्वण इत्यादि कंटा कंटा लग जा गोटे पड़ज गोटे लगे कष गोटे किसी चप्पल पिंधु ना ये चिंता कर गोपी मैंने मूर्छा हो जाती ये भाव में एक समय भगवान दर्शन समेत पाई नजर सुजोग मिलला इंद्र कोप कर सुविधा है समस्त ब्रजवासी मैंने आज एक स्थान एकजुट होती समस्ते किए भगवान पक्ष देखुना समस्त भगवान मुख देखुं ଭଗବାନ ଏଭଳି ତାଙ୍କର ମାଧୁର୍ଯ୍ୟ ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି। ସମସ୍ତେ ବିକ୍ଷମାଣ ସମସ୍ତେ ଦର୍ଶନ କରୁଛନ୍ତି, ଭଗବାନ ମୁଖ ଦର୍ଶନ କରୁଛନ୍ତି। ଦଧରାଦ୍ରି ଦଧବ ଏଇ ଯେଉଁ ଧାରଣ କରିଛନ୍ତି, ଦଧବ କହିଲେ ଧାରଣ କରିବା ନା, ବିକ୍ଷମାଣ ଦଧବ ଧାରଣ କରିଛନ୍ତି। ଅଦ୍ରି ପର୍ବତକୁ ଅଦ୍ରି କୁହାଯାଉଛି କାହିଁକି ନା, ଦ୍ରିୟତେ ଏତେ ବୃଷ୍ଟି ହେଲେ ଏତେ ବଜ୍ରପାତ ହେଲେ ମଧ୍ୟ ତାଙ୍କର କୌଣସି ଟିକେ ବି ଗୋଟିଏ ପତ୍ର ମଧ୍ୟ ଏପଟ ସେପଟ ହେଇନାହିଁ। ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି। ଭଗବାନ ଆଚାର୍ଯ୍ୟମାନେ କୁହନ୍ତି ଭଗବାନ ବଜ୍ର ଛାଡ଼ିଦେଲେ, ବଜ୍ର ଦ୍ୱାରା ଯେତେ ସବୁ ବୃଷ୍ଟି ହେଉଥିଲା ସବୁ ବୃଷ୍ଟି ଗୁଡ଼ାକ ମାନେ ବାଷ୍ପରେ ପରିଣତ ହୋଇଯାଉଥିଲା, ଆଉ କିଛି ବୃଷ୍ଟି ନଥିଲା ସେଠି। ଅନ୍ୟ ସ୍ଥାନରେ କୁହାଯାଇଛି, ଆଉ ଗୋଟିଏ ପୁରାଣରେ ବର୍ଣ୍ଣନା କରାଯାଇଛି, ଥରେ ଶିବଜୀ ପାର୍ବତୀ ସବୁବେଳେ କହନ୍ତି ଯେ ଆମେ ଗୃହସ୍ଥ ହୋଇକି ରହିଛେ କିନ୍ତୁ ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେଉନାହିଁ, ଇସ୍କନବାସୀମାନେ ବୁଲା ଭକ୍ତମାନଙ୍କୁ ଗୋଟେ ଦିନ ଖାଇବାକୁ ଦେବା। ଶିବଜୀ କହୁଛନ୍ତି ତୁମେ ଭଗବାନ ନାମ ଜପ କର, ତୁମେ ଏସବୁ କଥା ଚିନ୍ତା କର ନା, ହଁ ଚିନ୍ତା କର ନା, ସେଥିରେ ପସନା ସେଥିରେ ସେ ତାଙ୍କ ବ୍ୟବସ୍ଥା କରିବେ। ତେଣୁ ପାର୍ବତୀ ଯେତେବେଳେ ବହୁତ ବାର ବାର କହିଲେ, ଶିବଜୀ କହିଲେ ଠିକ୍ ଅଛି, ଇସ୍କନବାସୀମାନଙ୍କୁ ପରେ ଡାକିବା, ପ୍ରଥମେ ମୁଁ ଜଣେ ବ୍ରାହ୍ମଣକୁ ଡାକୁଛି ତାକୁ ଖାଇବାକୁ ଦେଇଦେଲେ, ତାପରେ ଅନ୍ୟମାନଙ୍କୁ ଡାକିବା। ଦଧିଚି ଋଷି ବି ଡାକିଦେଲେ, ଦଧିଚି ଋଷି, ଦଧିଚି ଋଷି କ'ଣ କରିଥିଲେ, ଦଧିଚି ଋଷି ଜାଣିଛନ୍ତି ସେ ସପ୍ତ ଯେଉଁ ସମୁଦ୍ର ରହିଛି ସାତ ସମୁଦ୍ରକୁ ଚୂଳ ଚଳୁ କରିଦେଇଥିଲେ। ଦଧିଚି ତ ନା କିଏ, ଦଧିଚି ଋଷି ଚଳୁ କରିଦେଇଥିଲେ, ଏତେ ଶକ୍ତି ରହିଛି ତାଙ୍କର। ଦଧିଚି ଋଷି ଡାକିଥିଲେ, ପାର୍ବତୀ ଭାବୁଛନ୍ତି ମୁଁ ଅନ୍ନପୂର୍ଣ୍ଣା, ସମସ୍ତ ବିଶ୍ୱକୁ ଖାଇବାକୁ ଦେଉଛି, ଇଏ ଗୋଟେ ବ୍ରାହ୍ମଣକୁ ଖାଇବାକୁ ଦେଇପାରିବି ନାହିଁ, ଏଭଳି ଭାବେ ତାଙ୍କର ମଧ୍ୟ ଗର୍ବ ଟିକେ ହେଇଗଲା। ତେଣୁ ଯେତେ ରୋଷେଇ ଚାଲିଛି, ଯେତେ ଆଣିଛନ୍ତି ଗୋବର୍ଦ୍ଧନକୁ ଖାଇବାକୁ ଦିଆଗଲା, ସେଇଭଳିଆ ଯେତେ ଆଣିକି କୁଢ଼ କୁଢ଼ ରଖିଲେ ମଧ୍ୟ ସେ ବିହାରିକି ଗଲାବେଳକୁ ସେ ସରିଗଲାଣି। ଦଧିଛି ସିଏ ସପ୍ତ ସମୁଦ୍ର ଯିଏ ଚୁଳୁଚାଳୁ କରିଦେଇଥିଲେ ତାଙ୍କ ପାଇଁ କ'ଣ ଅଛି, ଯେତେ ଖାଦ୍ୟ ପଦାର୍ଥ ଦେଲେ ମଧ୍ୟ ସରୁ ନାହିଁ, ସେ ସବୁ ନାହିଁ ଖାଇବା, ସେ ସବୁ ନାହିଁ, ଆହୁରି ଦିଅ ଯେମିତି ଗୋବର୍ଦ୍ଧନ ଆଣିବ ସେମିତି ଆହୁରି ଦିଅ। ପାର୍ବତୀଙ୍କର ଆଉ ତାଙ୍କ ଯେଉଁ ପରିଚାରିକା ଥିଲେ ସିଏ ପାର୍ବତୀ ରୋଷେଇ କରୁଛନ୍ତି, ଇଏ ଖାଣି ଆଣିକି ଦେଉଛନ୍ତି, ଯେତେ ଦେଲେ ମୁଁ ସରୁ ନାହିଁ ଚୁଲି। ତେଣୁ ପାର୍ବତୀ ବି କହିଲେ ଆଉ ରୋଷେଇ କରିପାରିବା ନାହିଁ, ଶିବଜୀ କହିଲେ ନା ଗୋଟେ ବନ୍ଦ ବ୍ୟବସ୍ଥା କର, କିଛି ନ କରିପାରୁ ନାହିଁ। ତେଣୁ ଶିବଜୀ କହିଲେ ମୁଁ ତାଙ୍କୁ ପ୍ରଥମରୁ କହୁଥିଲି, ତୁମେ ଶୁଣିଲେ ନାହିଁ, ଦେଖ ଖାଇବାକୁ ଦିଅ କେତେ ଦେଉଛ ଦିଅ, ପରେ ଇସ୍କନ ବୁଲା ବାଟକୁ ତାଙ୍କ ଭକ୍ତ ଡାକିବ, ନା ନା ନାଇଁ କ'ଣ ଗୋଟେ ବ୍ୟବସ୍ଥା କର ତୁମେ। ତେଣୁ ଭଗବାନ ଶିବଜୀ ତାଙ୍କର ଯେତେବେଳେ ଅସୁବିଧା ପଡ଼େ ଦୁଃଖ ପଡ଼େ ସେ ଭଗବାନ ସ୍ମରଣ କରନ୍ତି, ଏଇ ନାମ ଶିବ ଜପେ ପଞ୍ଚମୁଖରେ, ଏଇ ନାମ ଶିବ ଜପେ କଲେ। ଭଗବାନ ଆସି ପହଞ୍ଚିଗଲେ, ବ୍ରହ୍ମଚାରୀ ଉପରେ ଆସି ପହଞ୍ଚିଗଲେ, କହିଲେ ବାବା ମୋତେ ବି କ୍ଷୁଧା ହେଉଛି, ମୋତେ କିଛି ଖାଇବାକୁ ଦିଅ, ଏତେ ତାଙ୍କୁ ଖାଇବାକୁ ଦେଉଛ, ମୋତେ ଦୁଇପଟେ ରୁଟି ଦିଅ, ବେଶୀ ନହେଲେ ନାହିଁ, ଦୁଇପଟେ ପୁରୀ ଟିକେ ହାଲୁଆ ଦେଲେ ମୁଁ ସନ୍ତୁଷ୍ଟ ହେଇଯିବି। ଶିବ ଦେଖ ଗୋଟିଏ ବ୍ରାହ୍ମଣ ଖାଇବାକୁ ଦେଇପାରୁ ନା, ଆଉ ଜଣେ ବ୍ରାହ୍ମଣ ଆସିଲେ, ଛୋଟ ବାଟ ବଟୁ ବ୍ରାହ୍ମଣଚାରୀ ଆସିଲାଣି, ବ୍ରାହ୍ମଣ ରୂପରେ ଯିଏ ଆସିଥିଲେ ସେ ସାରା ପୃଥିବୀକୁ ମାପି ଯାଇଥିଲେ, ଏଇ ବ୍ରାହ୍ମଣ ଜଣେ ଆସିଲେଣି, ପୁଣି କ'ଣ ଖାଇବାକୁ ଦେଉଛ ଦିଅ।
ତେଣୁ ଠିକ ଅଛି ବସ, ତାଙ୍କୁ ବସେଇଲେ ସେଠି ସେ ତାଙ୍କୁ ଖାଇବାକୁ ଦେଲେ, ବେଶୀ କିଛି ଦେଇନାହାନ୍ତି, ଦୁଇ ପଟ ପୁରୀ ଦୁଇ ପଟେ ଟିକେ ହାଲୁଆ ପାଇକିରି ଭଗବାନ କହିଲେ, ପାଣି ପିଇଦେଲେ, ସନ୍ତୁଷ୍ଟ ହେଇଗଲେ, ହାତ ଆଚମନ କରିଦେଲେ ଭଗବାନ। ଏଣୁ ଦଧିଚୁ ସେ କହୁଛନ୍ତି କ'ଣ, ଏ ସାଙ୍ଗେ ସାଙ୍ଗେ ବସିଲୁ ଖାଇ ନା, ଆମକୁ କ'ଣ ତୁମର ଆକ୍ଷେସ ହେଇଛି ନା କ'ଣ ଖାଉଥିବି। କିନ୍ତୁ ଗୋଟିଏ ପଙ୍କ୍ତିରେ ଯଦି ଜଣେ ଖାଦ୍ୟ ବନ୍ଦ କରିଦେଲେ ଅନ୍ୟ କେହି ଖାଇବେ ନାହିଁ, ଏଇଟା ନିୟମ ରହିଛି। ତେଣୁ ସେ କହିଲେ ଠିକ୍ ଅଛି, ମୁଁ ଆଉ ଖାଇବି ନାହିଁ, ମୋତେ ପାଣି ଦିଅ ପିଇବା ପାଇଁ, ଶୋଷ ହେଲାଣି। ତେଣୁ ଭଗବାନ ତାଙ୍କ ରୂପ ଦେଖେଇଲେ ଅଗସ୍ତି ଋଷି ଦଧିଚୁ ଅଗସ୍ତି ନା ଅଗସ୍ତି ବୋଧେ ଅଗସ୍ତି ବୋଧେ ନା କି ଏ ଯେଉଁ ଋଷି ଅଗସ୍ତି ନା କି ଅଗସ୍ତି ବୋଧେ ଦଧିଚୁ ନା ଅଗସ୍ତି ବୋଧେ ଅଗସ୍ତି ବୋଧେ ଅଗସ୍ତି ଅଗସ୍ତି। ତେଣୁ ଅଗସ୍ତି ଋଷିଙ୍କୁ ସେ ତାଙ୍କ ରୂପ ପ୍ରକାଶ ଦେଖେଇଲେ ସ୍ୱୟଂ ବିଷ୍ଣୁ ଭଗବାନ କହିଲେ ଠିକ୍ ଅଛି, ମୁଁ ତୁମକୁ ପାଣି ଦେବି ଗୋଟେ ଦିନ, ବର୍ତ୍ତମାନ ଖାଇକି ଯାଇଥିବ, ପରେ ପାଣି ପିଇବ, ଘଣ୍ଟାଟେ ପରେ ପିଇବ ନା ସାଙ୍ଗେ ସାଙ୍ଗେ ପିଇବ ପାଣି। ତେଣୁ ଆଜି ଏ ଯେଉଁ ବର୍ଷା ହେଉଛି, ଭଗବାନ ତାଙ୍କୁ ସ୍ମରଣ କଲେ, ଋଷି ବର୍ତ୍ତମାନ ପାଣି ପିଇବାକୁ ଦେଉଛୁ, ପିଅ କେତେ ପିଉଛ ପିଅ। ଏଇଭଳି ଭାବରେ ଅନ୍ୟ ପୁରାଣ ସେ ବର୍ଣ୍ଣନା କରାଯାଇଛି କଥାଟି। ତେଣୁ ଏଇଭଳି ଭାବରେ ବିକ୍ଷମାଣ ଗଧରା ଆଦ୍ରୀ ଆଦ୍ରୀ ସେ ଗୋବର୍ଦ୍ଧନ ପର୍ବତରେ ଗୋଟେ ବୃକ୍ଷର ଗୋଟେ ପତ୍ରଟି ବି ପଡ଼ି ନାହିଁ, ଛେଦନ ହେଇନାହିଁ, ଏତେ ଭୀଷଣ ବର୍ଷା ହେଲା ସବୁ ହେଲା। କାରଣ ଏ ଯେଉଁ ରହିଛି ଚକ୍ର, ସୁଦର୍ଶନ ଚକ୍ର ଦ୍ୱାରା ସମସ୍ତେ ପ୍ରୋଟେକ୍ଟ ସୁରକ୍ଷିତ ଥିଲେ। ଏବଂ ସପ୍ତାହ ଗୋଟେ ସପ୍ତାହ ସପ୍ତାହ ସାତ ଦିନ, ତାଦେହରେ ସାତ ରାତି ମଧ୍ୟ ରହିଯାଇଛି, ସପ୍ତାହ ସାତ ଦିନ ସାତ ରାତି ନା ଚଳତ ପଦା, ପାଦକୁ ଗୋଟିଏ ଇଞ୍ଚ ମଧ୍ୟ ଚଳେଇ ନାହାନ୍ତି, ସିଏ ମଧ୍ୟ ଅଚଳ ହେଇଯାଇଛନ୍ତି। ଗୋବର୍ଦ୍ଧନ ଅଚଳ ପର୍ବକୁ ଧାରଣ କରି ସିଏ ମଧ୍ୟ ଅଚଳ ହେଇଯାଇଛନ୍ତି, ସେଟ୍ ହେଇଯାଇଛି, କିଛି ଏପଟ ସେପଟ ହେବାର ନାହିଁ, ନା ଚଳତ ପଦା, ଗୋଟିଏ ପାଦ ବି ଏପଟ ସେପଟ ହେଇନାହାନ୍ତି, ଗୋଟିଏ ପାଦ ତ୍ରିଭଙ୍ଗ ଲଳିତ ସିଏ ଗୋବର୍ଦ୍ଧନ ଧାରଣ ଲୀଳା ଅଛି, ଏଠି ଚିତ୍ର ଥିବ, ଏଇଠି ଭଗବାନ ଧାରଣ କରିଥିବେ ଗୋବର୍ଦ୍ଧନ ଭଗବାନ ପ୍ରଭୁପାଦ ମହାରାଜ ସବୁ ଦେଖୁଛନ୍ତି ଲୀଳା, ସୁଖଦେବ ଗୋସ୍ୱାମୀ ଯେମିତି ଦେଖନ୍ତି ଲୀଳା, ସିଏ ସବୁବେଳେ ଦେଖୁଛନ୍ତି। ଏ ତ୍ରିଭଙ୍ଗ ଲଳିତ ରହିଛନ୍ତି ଭଗବାନ, ପାଦକୁ ଠିଆ କରିକି ରଖିଥାନ୍ତି, ତ୍ରିଭଙ୍ଗ ଲଳିତ ରହିଛନ୍ତି ସିଏ, ତ୍ରିଭଙ୍ଗ ଲଳିତ ସବୁବେଳେ ସିଏ ଶ୍ୟାମ ତ୍ରିଭଙ୍ଗ ଲଳିତ ନିହତ ପ୍ରକାଶନ। ପ୍ରଭୁପାଦ ଦେଖନ୍ତି ଲୀଳା, ସୁଖଦେବ ଗୋସ୍ୱାମୀ ଯେଉଁଭଳି ଦେଖୁଛନ୍ତି, ପରୀକ୍ଷିତ ମହାରାଜ ମଧ୍ୟ ସେଭଳି ଦେଖୁଛନ୍ତି, ସେମାନେ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ସେଇଭଳି ଭାବରେ ଦେଖନ୍ତି ଭଗବାନ ଲୀଳାକୁ, କିଭଳି ପାଦ ରହିଥିଲା ଦେଖୁଛନ୍ତି ପ୍ରଭୁପାଦ ମହାରାଜ, ଏଭଳି ପାଦ ରହିଥିଲା, ଟିକିଏ ହଲଚଳ ହେଇନାହାନ୍ତି, ଏଭଳି ଭଗବାନଙ୍କର ଲୀଳା କରିଛନ୍ତି, ନା ଚଳ ପଦା। ତେଣୁ କିନ୍ତୁ ଏଠି ବିଶ୍ୱନାଥ କହୁଛନ୍ତି ଯେ ସାମ୍ବର୍ତ୍ତକ ମେଘରାଶିରୁ ସାତ ଦିନ ଧରି କ୍ରମାଗତ ବର୍ଷଣ ମଥୁରା ଜିଲ୍ଲାକୁ ପ୍ରାପିତ କରିବାକୁ ବ୍ୟର୍ଥ ହେଲେ, ମଥୁରା ଜିଲ୍ଲାକୁ ଯାଇନାହିଁ ଜଳ, କାରଣ ପରମେଶ୍ୱର ଭଗବାନ କେବଳ ମାତ୍ର ତାଙ୍କ ଶକ୍ତି ଦ୍ୱାରା ମାଟିରେ ଜଳ ପଡ଼ିବା ମାତ୍ରେ ତତ୍କ୍ଷଣାତ୍ ତା ଶୁଷ୍କ କରିଦେଉଥିଲେ। ତେଣୁ ଏହିଭଳି ଭାବରେ ସପ୍ତାହ କାଳ ଚାଲିଛି, ଭଗବାନ ଗୋବର୍ଦ୍ଧନ ଧାରଣ କରିଛନ୍ତି, ଏହିଭଳି ଭାବରେ ସପ୍ତାହ କାଳ ଚାଲିବ। ତେଣୁ ଆମେ ସାଙ୍ଗେ ସାଙ୍ଗେ ବନ୍ଦ କରିବା ନାହିଁ କଥାକୁ, ସପ୍ତାହ ଚାଲିବ ତ ନା, ତତ୍ପକ୍ଷେ ଆମେ ଗୋଟେ ରାତ୍ରି ସେଠାକୁ ଚିନ୍ତା କରିବା, ଭଗବାନଙ୍କ ଲୀଳାରେ ସ୍ମରଣ କରିବା, ଏହିଭଳି ଭାବରେ ଧାରଣ କରିଛନ୍ତି ଗୋବର୍ଦ୍ଧନ ଧାରି। ଜୟ ରାଧା ଗୋବର୍ଦ୍ଧନ ଧାରି, ରାଧା ଗୋବର୍ଦ୍ଧନ ଧାରି, ରାଧେ ଜୟ ଗୌର ଭକ୍ତ କି।
ଗାଇ ଗୋ ପ୍ରମାନନ୍ଦୀ
ସାତ ଦିନ ସାତ ରାତି ଧରି ଭଗବାନ ଧରିବେ ଗୋବର୍ଦ୍ଧନ। ଆଜି ଆମେ ଅନ୍ତତଃ ଗୋଟିଏ ଦିନ ଗୋଟିଏ ରାତି ସେ ଲୀଳାକୁ ସ୍ମରଣ କରିବା। ଆସନ୍ତାକାଲି ପୁଣି ଏଇ କଥାକୁ ଆରମ୍ଭ କରିବା। ଆମ କଥାକୁ ବିଶ୍ରାମ ଦେଲେ ସର୍ବଧର୍ମ ନା ପୂର୍ବରୁ ଯେଉଁ ଧର୍ମ ସବୁ କହିଲେ ବର୍ଣ୍ଣାଶ୍ରମ ଧର୍ମ, ଧ୍ୟାନ ଧର୍ମ, ଯୋଗ ଧର୍ମ, ଯେତେ ସବୁ ଯାହା ଧର୍ମ ସବୁ ରହିଛି ତା ପୂର୍ବରୁ ସବୁ ବର୍ଣ୍ଣନା କରିଛନ୍ତି ନା। ତ୍ରିଗୁଣିଆର ଧର୍ମ ରହିଛି, ତ୍ରିଗୁଣିଆ ବିଷୟ ବେଦା, ସତ୍ୟଗୁଣ ଧର୍ମ ରହିଛି, ରଜଗୁଣ ଧର୍ମ, ବ୍ରାହ୍ମଣ କ୍ଷେତ୍ର ବୈଶ୍ୟ ଶୂଦ୍ର ଏବାଦ ସବୁ, ଏ ବ୍ରହ୍ମଚାରୀ ବର୍ଣ୍ଣାଶ୍ରମ ଧର୍ମ ମଧ୍ୟ ଯିବ, ସେଥିରେ ସବୁ ଧର୍ମ କୁହାଗଲା ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ସେସବୁ ଧର୍ମକୁ ସର୍ବଧର୍ମ ପରିତ୍ୟଜ୍ୟ, ଇଏ ସବୁଠାରୁ ବୃହତ୍ତମ ଜ୍ଞାନ ଭଗବାନ ଦେଇଛନ୍ତି। ବୃହତ୍ତର ବୃହତ୍ତମ ତିନି ପ୍ରକାର ଜ୍ଞାନ ରହିଛନ୍ତି ଭଗବାନ। ଏ ବୃହତ୍ତମ ଜ୍ଞାନ ହେଲା ସେଇଟା, ଆଉ ଯେଉଁ ସବୁ ଧର୍ମ ମୁଁ ସବୁ କହିଲି ଆଗରୁ ସେସବୁ ତ୍ୟାଗ କର। ଶ୍ରେଷ୍ଠ ଧର୍ମ ହେଉଛି ଏଇଟା, ମୁଁ ଏଇ ଧର୍ମକୁ ସ୍ଥାପନ କରିବା ପାଇଁ ଆସିଛି, ମୋର କେବଳ ଏକମାତ୍ର ମୋର ଶରଣ ଯାଅ, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ତେଣୁ ଭଗବତ ଯେଉଁଠୁ ଶେଷ ହେଇଛନ୍ତି ଭାଗବତ ସେଇଠୁ ଆରମ୍ଭ ହେଇଛନ୍ତି ଭାଗବତ। ହଁ ବର୍ଣ୍ଣାଶ୍ରମ ଧର୍ମ ସେଇଠି ଚାଲୁ, ବର୍ଣ୍ଣାଶ୍ରମ ସର୍ବଧର୍ମାନରେ ବର୍ଣ୍ଣାଶ୍ରମ ଧର୍ମ ଯାଉଛି ନା, ସବୁ ତ୍ୟାଗ କରାଯିବ। ଗୋପୀମାନେ କ'ଣ ବର୍ଣ୍ଣାଶ୍ରମ ଧର୍ମ ପାଳନଟି ପାଳିଲେ କି? ତାଙ୍କର ଯେଉଁ ରହିଛନ୍ତି ସ୍ତ୍ରୀ ଧର୍ମ ରହିଥିଲା, ସ୍ତ୍ରୀ ଧର୍ମର ଯେଉଁ ରହିଛି ତାଙ୍କ ପତି ବାରଣ କଲେ ମଧ୍ୟ ସେ ମାନିଲେ ନାହିଁ, ତ୍ୟାଗ କରିଦେଲେ, ସବୁକିଛି ତ୍ୟାଗ କରିଦେଲେ। ସେ ବର୍ଣ୍ଣାଶ୍ରମ ଧର୍ମ ସବୁକିଛି ତ୍ୟାଗ କରିଛନ୍ତି ସିଏ, ସେଇଟା ହେଉଛି ଶ୍ରେଷ୍ଠ ଧର୍ମ ଭଗବାନ ଶରଣ। ଯଦି ବର୍ଣ୍ଣାଶ୍ରମ ଧର୍ମ ପାଳନ କରି ଆମେ ଭଗବାନଙ୍କର ଭଜନ କରୁଛେ ତାହେଲେ ଠିକ୍ ଅଛି, କିଛି ଅସୁବିଧା ନାହିଁ। କିନ୍ତୁ ବର୍ଣ୍ଣାଶ୍ରମ ପାଳନ କରି ଯଦି ଆମେ ଭଗବାନଙ୍କ ଭଜନରେ ବାଧା ହେଲା, ସେ ସମୟରେ ବର୍ଣ୍ଣାଶ୍ରମ ତାକୁ ତ୍ୟାଗ କରିହେବ। ଆମେ ମନେକର ବର୍ତ୍ତମାନ କ'ଣ କରୁଛେ, ଆମେ କେଉଁ ଧର୍ମ ରହିଛେ, ଆମେ କେଉଁ ବର୍ଣ୍ଣାଶ୍ରମ ରହିଛେ, ଆମେ ହେଉଛି ଏ ଭାଗବତ ଧର୍ମ, କୃଷ୍ଣଙ୍କର ଧର୍ମ, ଶ୍ରେଷ୍ଠ ଧର୍ମ ଏଇଟା, ଭଗବାନ ଶରଣ ଯାଇଛେ ଆମେ। ତେଣୁ ଆମର କିଛି ନାହିଁ, ଆମେ ଜଣେ ଲିଡ଼ର ଅଛି, ଇଏ ଗୋଟେ ମୁଖ୍ୟ ବ୍ୟକ୍ତି ଜଣେ, ସେ କିନ୍ତୁ ଝାଡ଼ୁ ଦେବ, ଝାଡ଼ୁ ଧର୍ମଟା ଗୋଟେ ଚଣ୍ଡାଳ କାମ ବା ଛୋଟ ନିଚ ଜାତିର କାମ, କିନ୍ତୁ ଭକ୍ତଙ୍କର ସେସବୁ ହିସାବ ନାହିଁ। ସେ ଝାଡ଼ୁ ଦେବାଠାରୁ ଆରମ୍ଭ କରି ଭଗବାନଙ୍କର ଶୃଙ୍ଗାର ଦର୍ଶନ ସବୁ କରି ଶୃଙ୍ଗାର କରିପାରିବେ, ସବୁକିଛି କରିପାରିବେ ଭକ୍ତ, ତାଙ୍କର ଆଉ ସେଠି ବର୍ଣ୍ଣାଶ୍ରମ ଧର୍ମ କିଛି ନାହିଁ, କି ରୋଷେଇଠୁ ଆରମ୍ଭ କରି ଯିଏ ଯାହା କରିପାରିବ ଭଗବାନ, ସେ ଯିଏ ମୂଳ ଛୋଟ ନିଚ ସେବାଠାରୁ ଆରମ୍ଭ କରି ସବୁଠାରୁ ଉଚ୍ଚ ସେବା ମଧ୍ୟ ସେ କରିପାରିବେ, ତାର କୌଣସି ନାହିଁ ଇଏ ଆମକୁ ଭକ୍ତ, ଇଏ ନିଚ ଜାତିର ଭକ୍ତ, ଇଏ କରିପାରିବ ନାହିଁ ଏସବୁ ସେବା। ସର୍ବଧର୍ମ କେବଳ ଭଗବାନଙ୍କ ଶରଣ ଯାଇଛେ ଆମେ, ଏକମାତ୍ର ଭଗବାନ ଧର୍ମ, ସେଇଠୁ ଭାଗବତ ଧର୍ମ, ସେଇ ଧର୍ମରେ ଆମେ ଆଶ୍ରୟ ନେଇଛେ। ତେଣୁ ଏଇଭଳି ଭାବରେ ଆସନ୍ତାକାଲି ଆମେ ଭଗବାନ ଯେଉଁ ଧାରଣ କରିଛନ୍ତି ଏଇଟା ବିଷୟରେ ବର୍ଣ୍ଣନା କରାଯାଇ ନାହିଁ, କାରଣ ଏଇ ଯେଉଁ କେତେ ବ୍ରଜବାସୀମାନଙ୍କର ଯେଉଁ ଆନନ୍ଦ ଯେଉଁ ରହିଛି ସେସବୁ ଲୀଳା ଏତେ ବର୍ଣ୍ଣନା କରାଯାଏ, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ କବିମାନେ ଏଇଟାକୁ ସବୁ ଗୀତ ଗାନ କରିଛନ୍ତି, ସଙ୍ଗୀତ ତାଙ୍କର ଟୀକାରେ ଦେଇଛନ୍ତି, ବହୁତ କଥା ରହିଛି ଏଥିରେ। କିନ୍ତୁ ସୁଖଦେବ ଗୋସ୍ୱାମୀ କେତେ ବର୍ଣ୍ଣନା କରିବେ ସେସବୁ, ଖାଲି କହିଦେଲେ ସପ୍ତାହ ସାତ ଦିନ ଧରିକି ଚାଲିବ, ସାତ ଦିନ କହିଲେ ସାତ ରାତି ମଧ୍ୟ ମିଶିକି ରହିଛି, ସାତ ଦିନ ସାତ ରାତି ଯେଉଁ ବ୍ରଜବାସୀମାନେ ସେଠି ରହିଥିଲେ ତାଙ୍କର କି ଆନନ୍ଦ, ସେଇଟା ଆମେ କ'ଣ ବର୍ଣ୍ଣନା କରିବା, ଆମର ତ ସେ ଶକ୍ତି ନାହିଁ। ବିଭିନ୍ନ ଟୀକାକାରମାନେ ବିଭିନ୍ନ କବିମାନେ ସେଠି ରଚନା କରିଛନ୍ତି, ସଙ୍ଗୀତ ଗାନ କରିଛନ୍ତି, ସୂର୍ଯ୍ୟଦାସ ଇତ୍ୟାଦି ବହୁତ ସଙ୍ଗୀତ ଗାନ କରିଛନ୍ତି ତା ଉପରେ, ଏସବୁ କଥା ରହିଛି। ତେଣୁ ଅନ୍ତତଃ ପକ୍ଷେ ଆମେ ଗୋଟିଏ ଦିନ ଗୋଟିଏ ରାତି ସେ ଲୀଳାକୁ ସ୍ମରଣ କରିବା, ଆସନ୍ତାକାଲି ପୁଣି ଏଇଠୁ ଆରମ୍ଭ କରିବା। ଭଗବାନ ଗୋଟିଏ ପଦ ମଧ୍ୟ ଇଞ୍ଚ ମଧ୍ୟ ହଲଚଲ ହେଉନାହାନ୍ତି, ସପ୍ତାହ ନା ଚଳ ପଦା ଗୋଟିଏ ପଦ ମଧ୍ୟ ଏପଟ ସେପଟ ହେଇନାହିଁ ଭଗବାନଙ୍କର, ବା ହାତକୁ ମଧ୍ୟ ପରିବର୍ତ୍ତନ କରିନାହାନ୍ତି, ସେହି ବାମ ହାତ କାଳିଆ ଗୋଟିଏ ନଖ ଉପରେ ଧାରଣ କରିଛନ୍ତି ଗୋବର୍ଦ୍ଧନକୁ ରହିଛି। ସେହିଭଳି ଭାବରେ ସାତ ଦିନ ସାତ ରାତି ଭଗବାନ ଏଭଳି ରହିଛନ୍ତି, ବର୍ତ୍ତମାନ ମୂର୍ତ୍ତି ରହିଛନ୍ତି, ବିଗ୍ରହ ହଲଚଲ ହେଉଛନ୍ତି, ଗୋଟିଏ ଜାଗାରେ ରହିଛନ୍ତି ବିଗ୍ରହ, ସେ ଗୋଟିଏ ସ୍ଥାନରେ ଗୋଟିଏ ଏକ ସ୍ଥାନରେ ଠିଆ ହେଇକି ତାଙ୍କୁ କଷ୍ଟ ହେଉଛି ନା, କଷ୍ଟ ନାହିଁ ଭଗବାନ ସେ ସଚିଦାନନ୍ଦ ବିଗ୍ରହ, ଆମ ଭଳି ଶରୀର ନୁହଁ ଭଗବାନଙ୍କର। ତେଣୁ ଗୋଟିଏ ସ୍ଥାନରେ ରହିଲେ ମଧ୍ୟ ତାଙ୍କର କିଛି ଅସୁବିଧା ନାହିଁ, ଆମେ ରହିପାରିବା ନାହିଁ, ଆମର ସେ ଶରୀର ନାହିଁ, ଆମେ ଯଦି ସେଇଭଳିଆ ଶରୀର ଧାରଣ କରିବା ଆମେ ମଧ୍ୟ ସେଇଭଳିଆ ରହିପାରିବା। ତଥାପି ବର୍ତ୍ତମାନ ରହିଛନ୍ତି ଲୋକମାନେ ରହିଛନ୍ତି, ଗୋଟିଏ ସ୍ଥାନରେ ଷ୍ଟାଚ୍ୟୁ ହେଇଥିବେ, ଗୋଟେ ସମୟ ଆପଣ ଜାଣିପାରିବେନି ପ୍ରକୃତରେ ଜୀବନ୍ତ ବ୍ୟକ୍ତି ନା ଷ୍ଟାଚ୍ୟୁ ଜାଣିପାରିବେ ନାହିଁ, ବିଭିନ୍ନ ସ୍ଥାନରେ ସବୁ ରହିଛି, ହଁ ସବୁ ହେଇଯିବେ ଏଭଳି ଭାବରେ। ସାଧାରଣ ବ୍ୟକ୍ତି ଜଣେ ଏଇ କରୁଛନ୍ତି, ଭଗବାନ କାହିଁକି ନହେଇପାରିବେ? ଗୌତମ ଋଷି ଅଭିଶାପ ଦେଲେ କାହାକୁ? ଅହଲ୍ୟାକୁ। ସେ କିଛି ବର୍ଷ ଧରି ରହିଗଲେ, ପାହାଡ଼ ହେଇଗଲେ, ପଥର ହେଇଗଲେ ସେ। ତେଣୁ ଭଗବାନ ସବୁକିଛି କରିପାରିବେ, ଭଗବାନ ଲୀଳା ଏଭଳି ଭାବେ ରହିଛି। ଆଜି ଯାହା ହଉ ଏକାଦଶୀ ତିଥିରେ ଭଗବାନଙ୍କ ଲୀଳା କିଛି ବର୍ଣ୍ଣନା କଲେ, ଗୋବର୍ଦ୍ଧନ ଲୀଳା। ହରେ କୃଷ୍ଣ। ଇଲେକ୍ଟ୍ରି ମଧ୍ୟ ପଳେଇଲା ଗୋବର୍ଦ୍ଧନ, ସେ ଗୋବର୍ଦ୍ଧନ ଲୀଳା ଶୁଣିକିରି ସେ କହିଲା ମୁଁ ମଧ୍ୟ ଯାଇ ପ୍ରବେଶ କରିବି, ଗୋବର୍ଦ୍ଧନ ଲୀଳା ଚାଲିଛି, ସମସ୍ତେ ଗୋବର୍ଦ୍ଧନ ଲୀଳାରେ ଅଂଶଗ୍ରହଣ କରିବେ, ମୁଁ କାହିଁକି ଦୂର ରହିବି କହିକି ସେ ମଧ୍ୟ ଚାଲିଗଲେ ଗୋବର୍ଦ୍ଧନ ଗିରି ଗୋବର୍ଦ୍ଧନ କହିକି ଯାଇଛନ୍ତି। କଥା ଆଉ ଶୁଣିଲେ ନାହିଁ, ଏଠି ଶୁଣିଲେ ନାହିଁ, ସେ ସାଇଡ଼୍ ପଳେଇଗଲେ ସେଇଠି। ଆଜି ଭକ୍ତ ଅବିନାଶ ମଧ୍ୟ ଭଗବାନ ଗୋବର୍ଦ୍ଧନ ଲୀଳା ସ୍ମରଣ ମାନେ ଶୁଣିବା ପାଇଁ ରହିପାରିଲେନି, ବନ୍ଦ ରହିପାରିଲେନି, ବାହାରେ ରହିପାରିଲେନି, ପଳେଇ ଆସିଲେ, ସମସ୍ତେ ଶୁଣିବା ପାଇଁ ଆସିଗଲେ ଆଜି ଗୋବର୍ଦ୍ଧନ। ସିଏ ମଧ୍ୟ ଚିନ୍ତା କରିବେ, ଆମେ ଗୋଟେ ଦିନ ଗୋଟେ ରାତି ଚିନ୍ତା କରିବେ, ସେ ଆସିବା ପର୍ଯ୍ୟନ୍ତ ଚିନ୍ତା କରିବେ ଭଗବାନଙ୍କ ଲୀଳାଟିକୁ, ଲାଷ୍ଟ ଲୀଳା ଶୁଣିକିରି ଗଲେ। କେବେ ଆସିବ? ସେତିକିଦିନ ପର୍ଯ୍ୟନ୍ତ ସ୍ମରଣ କରିବ ଭଗବାନଙ୍କ ଲୀଳା। ଆଜି ଲାଷ୍ଟ ଶୁଣିଲ ତୁମେ ଅବିନାଶ ଆଜି ଯିବେ ବୋଲି ଆସି ପାଣି ସ୍ମରଣ ଶୁଣି କଲେ, ଟିକେ ଆମକୁ ଟିକେ କୃପା କରିବା, ଟିକେ କୃପା କରିଦେବା ଟିକେ ପ୍ରଭୁଙ୍କୁ, ଆଉ ତ କୃପା କରିପାରିବନି କି, ଆଜି ଲାଷ୍ଟ କୃପା କରିଦେଇ। Thank you.